नमो भगवते वासुदेवाय।
श्रीमद भागवतम दशम स्कंद 26 अध्याय मन श्रवण करथले नंद महाराज उक्ति जहा गर्गंगर उक्ति थिला ब्रजवासी मानंग प्रति सरल ब्रजवासी मानंकर अंतर भितरे साधुवाणी गर्गाचार्य जो वचन नामकरण बेले जहा नंद महाराज कहिथिले नंद महाराज से भावनारे गर्गाचार्य कहते ब्रजवासी मान कहते गर्गाचार्य उक्ति जे कृष्ण ये कौन सिद्ध महापुरुष ये ब्रज को बहुत बड़ा विपद रक्षा करेंगे ब्रजवासी मैंने भी सरल चित्र ग्रहण किंतु गर्गाचार्य जो कहते कृष्ण नामकरण कर से बहुत सावधान रही थे नंदर जो कृष्ण प्रति प्रीति रही जो वात्सल्य रसर प्रीति वात्सल्य रसर जो चित्तरे सुत नित्य सिद्ध जो स्थिति से कि विचलित न हुआ प्रेम संबंध रस जो सृष्टि हुए आम हृदय कौन आम हृदय जेहतु भक्ति ना रसटा ना भितर किसी गोटे प्रवेश कर प्रवेश कर स्तुति प्रवेश कर प्रशंसा प्रवेश कर प्रवेश कर हृदय भितर क्या गोटे गार्ड ना जो तरल किसी प्रवेश करें हृदय जेहतु तरल अच्छी घनता ना रस ना भौतिक रस भितर सब जिन पशिज भौतिक चेतना हृदय भौतिक चेतना रहा राग द्वेष भल मंद प्रवेश कर चित्त जिते रस दशारे प्रेम दशारे से किसी प्रवेश कर पारे ना ये तुणा दबी सुनेचन कहना से स्टेज फुल रियलाइजेशन जनकर आस ना सब खाली थियोरिटिकल सब कहे से प्राक्टिकाल जिन से स्टेज जना पड़े तुणा दबी सुनेचन से गोटे जीव जाणी नहीं बास्तव कथ कहे जाणी सुनिच भावटा कौन से गुण भितर तर सुनिच भाव कौन कहुपर जो रज गुण आसो सुनिच भाव रही पार महाप्रभु तृणांत भी सुनिचेन कहचेन कह सुनिचेन से जो शब्द कहले महाप्रभु तरोरीव सहिष्णुना अमानीन मान देन कीर्तनीय सदाहरि से रस स्थित ही जनक हृदय आउ कि प्रवेश करे ना जेहेतु आम से स्थित की जाने आम हृदय भितर कि प्रवेश कर राग द्वेष ईर्षा आश्चर्य सब बाधक ना जीव चेष्टा नकले भी भौतिक परिवेश भौतिक संसार संग निजर कर्मदोष भी प्रवेश कर जाए चित्तटा विक्षिप्त हो जाए भजन सब बड़ बाधक होता चित्त विक्षेप चित्र गोटे अक्सिलेटिंग सब विक्षेप रहा विक्षेप दोष भल मंद सुख दुख सब चिंता कला से भजन कौन कर भजन कर चित्र निर्मल नहले चित्त स्थिर नहले केबे जड़े नामर से आस्वादन करें कथार से आस्वादन करें कारण सी तो सफरिंग से गोटे कौन कह जंत्रणार अच्छे ना सी कौन ता मुंड भितर कौन पशिव किसी पशिवानी ता मुंड भितर तार प्रॉब्लम टाक से सॉल्व करने से स्ट्रगलिंग कर मन भितर तुम्हें स्पिरिचुअल जिनसा दौ से मुंडे तार पशिवानी कि तार प्रॉब्लम टा जो सी चाहिए समाधान कर कहीं हृदय भितर जेहेतु भक्ति गाढ़ी ता भर किसी प्रोब्लेम गुडा प्रवेश कर स्वाभाविक नंद महाराज बहुत गर्गाचार्य बहुत सावधान रोते नंद महाराज अंतर भितर जो बात्सल्य स्नेह रही डिस्टर्ब न हो नंद महाराज स्वाभाविक साधु को भल पाती तेना गर्गाचार्य जहाँ कहीदेवे जब गर्गाचार्य कही था स्वयं कृष्ण भगवान नंद महाराज डिस्टर्ब हो पारिता गर्गाचार्य कहेनि सुना भगवत पृष्ठ ए कृष्ण भी खुशी हेनि कृष्ण चाहू ना ब्रजवासी मत जानते मो भगवान बोली भाव दरकार ना भक्ति जो भावटा रही किए के मैच्योर्ड हुए कौन कह परिपक्व अवस्था कार के आसे किए कहार भाव को के बुझी पारे रामजी भारत भारत कहीं लक्ष्मण अपेक्षा भरत को कहीं महानता दिगला क्योंकि रामायण ରାମାୟଣରେ କାହାକୁ ଲକ୍ଷ୍ମଣ ତ୍ୟାଗ କଲେ ଅଧିକା ନା କ'ଣ ତ୍ୟାଗ କରୁନାହାନ୍ତି, ନିଜ ସ୍ତ୍ରୀକୁ ତ୍ୟାଗ କରିକି ଯାଇଛନ୍ତି, ତାଙ୍କ ପାଇଁ କୌଣସି ବର ତାଙ୍କୁ ନେଇକି ଇସୁ କିଛି ରାମାୟଣରେ ଉଠିନି, ଲକ୍ଷ୍ମଣଙ୍କୁ ନେଇକି ଯିଶୁ ଅଛି କି, ଇସୁ ଅଛି ଭରତକୁ ନେଇ, ଭରତ ରାଜା ହବ, ଲକ୍ଷ୍ମଣଙ୍କୁ ତ ବ୍ୟାନ୍ କରୁନାହାନ୍ତି, କହିକି ତ ଲକ୍ଷ୍ମଣ କଥା କହିନା ସୋ ମୋଟ ଲକ୍ଷ୍ମଣ ନିଜେ ମା ବି ପଠେଇ ଦେଇଛନ୍ତି ବହୁତ, କିନ୍ତୁ ଭରତଙ୍କୁ କାହିଁକି ବେଶୀ ଇମ୍ପୋର୍ଟାନ୍ସ ଦିଆହେଲା, ଯଦି ବୈଷ୍ଣବ ତତ୍ତ୍ୱ ଦୃଷ୍ଟିରୁ ଦେଖାଯିବ ତ୍ୟାଗକୁ ଅଧିକା କାହାର ଅଛି, ଲକ୍ଷ୍ମଣଙ୍କର କମ୍ ତ୍ୟାଗ ନାହିଁ ଭରତଙ୍କ ଦୃଷ୍ଟିରେ, ସୁଖ ଦୁଃଖରେ ପୁରା ସଙ୍ଗୀ ହେଇଥିଲେ, ଭୋଜନ କରୁନଥିଲେ, ରାତିରେ ପତ୍ର ଆଣୁଥିଲେ, ଶଯ୍ୟା ସଜେଇ ଦେଉଥିଲେ ଏବଂ ରାତିମାନ ବସି କାନ୍ଦୁଥିଲେ, କାହିଁକି ନା ଯେ ରତ୍ନ ପଲଙ୍କର ଯେ ଲକ୍ଷ୍ମୀପତି ଶୋଇବା ଲୋକ ସେ ଆଜି ବର୍ଣ୍ଣ ଭିତରେ ଶୋଉଛନ୍ତି କୋଉଠି, ପତ୍ର ଶଯ୍ୟାରେ, ଲକ୍ଷ୍ମଣଙ୍କୁ ବହୁତ କଷ୍ଟ ଲାଗୁଥିଲା, କିନ୍ତୁ ତାଙ୍କର ମହାନତାଟାକୁ, ମହାନତା ତାଙ୍କର ଅଛି କିନ୍ତୁ ତାଙ୍କର ମହାନତାକୁ ଟପିଗଲା କାହାର, ଭରତଙ୍କର ମହାନତା କାହିଁକି ଟପିଗଲା, ତ୍ୟାଗ ଦୃଷ୍ଟିରେ ବହୁତ ଲକ୍ଷ୍ମଣଙ୍କର ଅଛି, ଭରତ ମୁଡ୍ଟାକୁ କ୍ୟାରି କରୁଥିଲେ, ଭରତ ମୁଡ୍ରେ ଭଗବାନ ଖୁସି ରହିଥିଲେ, ଭରତ ବହୁତ ଜଣକୁ ପ୍ରସନ୍ନ, ଭଗବାନଙ୍କୁ କେମିତି ପ୍ରସନ୍ନ କରିବା, ଭଗବାନଙ୍କର ଗୁରୁକୁ ପ୍ରସନ୍ନ କରିବା, ବୈଷ୍ଣବଙ୍କୁ ପ୍ରସନ୍ନ କରିବା, ପ୍ରଥମ କାମ ହେଲା ତାଙ୍କର ମୁଡ୍କୁ ଜାଣିବାର ବୋଲିଛି, ସେ କ'ଣ ଚାହାନ୍ତି, ତାଙ୍କର ସ୍ୱଭାବଟା କ'ଣ, ଗୋଟେ ଜୀବର ସ୍ୱଭାବଟା କ'ଣ କେବଳ ପରମାତ୍ମା ପ୍ରକାଶ କରିବେ, ଭଗବାନ ନ ଜଣେଇଲା ତା ସ୍ୱଭାବଟା କେମିତି ଜାଣିଲା, ଏ ସ୍ୱଭାବଟାକୁ ଜାଣିବାକୁ ହେଲା ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, ପ୍ରଭୁ କେମିତି ମୁଁ ବୈଷ୍ଣବମାନଙ୍କୁ କେବେ ମୁଁ ବୈଷ୍ଣବ ଚିହ୍ନିବି, ହରି ହରି କେବେ ହରି କେବେ ମୁଁ ବୈଷ୍ଣବଙ୍କୁ ଚିହ୍ନିବି, ଏ ଯେଉଁ ଗୁରୁଙ୍କୁ ଆଚାର୍ଯ୍ୟଙ୍କୁ ଭାବଟାକୁ ଆଗେ ଧରିବା ଧରି ପଡ଼ିବ ନା, ଭାବ ନ ଧରିଲେ ତ ହେଇପାରିବନି, ଭକ୍ତି ଯୋଗର ଅଲଗା ନାମ ଭାବ ଯୋଗ, ଭାବଟା ଟ୍ରାନ୍ସଫର ଜିନିଷ, ଭାବଟା କ'ଣ କୁହାଯିବ ଟ୍ରାନ୍ସଫର ମାନେ କ'ଣ ଆମର କୁହାଯିବ ଓଡ଼ିଆରେ, ସ୍ଥାନାନ୍ତରିତ ହୁଏ, ଜଣଙ୍କର ଅନ୍ତର ଭାବଟା କ'ଣ, ସେଟାକୁ ଯେମିତି ସ୍ତ୍ରୀର ଭାବଟା କ'ଣ ସ୍ୱାମୀଙ୍କୁ ଜଣା, ସ୍ୱାମୀର ଭାବଟା କ'ଣ ସ୍ତ୍ରୀକୁ ଜଣା, ଯଦି ପରସ୍ପର ଭାବକୁ ଜାଣିପାରୁନାହାନ୍ତି ସେମାନେ ଲାଇଫ ତାଙ୍କ ଜୀବନଟା ସୁଖମୟ ନୁହେଁ, ତା ଭାବଟାକୁ ଜାଣିପାରୁନାହାନ୍ତି ନା, ତା ଭିତର ହୃଦୟଟା ବୁଝିପାରୁନି, ସେ କ'ଣ ଚାହୁଁଛନ୍ତି ବୁଝିପାରୁନି, ସବୁବେଳେ ଡିଷ୍ଟର୍ବାନ୍ସ ରହିବ, ପାରିବାରିକ ଜୀବନ ଯେମିତି ରହୁଛି ସେଭଳି ଭକ୍ତି ଜୀବନରେ ଆମର ସବୁ ହେଲା ଭାବ, ଭାବକୁ ବୁଝିବା, ନନ୍ଦ ମହାରାଜଙ୍କର ଭଗବାନଙ୍କର ଭାବକୁ ଜାଣିଛନ୍ତି କିଏ ଗର୍ଗାଚାର୍ଯ୍ୟ, ନନ୍ଦ ମହାରାଜ ଭାବକୁ ଜାଣିଛନ୍ତି, ଭଗବାନ କେବେ ବି ଚାହୁଁନଥିଲେ ବ୍ରଜରେ କୃଷ୍ଣ ମୋତେ ସରି ମୋତେ କେହି ଭଗବାନ ବୋଲି ଜାଣନ୍ତୁ, ମୁଁ ଏଇ କଥାରେ କହୁଥିଲି ଭରତକୁ କାହିଁକି ଏତେ ମହାନତା ଦିଆଗଲା, ଭରତ ରାମଜୀଙ୍କର ଭାବକୁ କେବେ ଡିଷ୍ଟର୍ବ କରୁନଥିଲେ, କେବେ ତାଙ୍କ ମୁଡ୍କୁ ସେ ପୁରା କ୍ୟାରି କରୁଥିଲେ, ସେଥିପାଇଁ ଯେତେବେଳେ ଯାଇଥିଲେ ଫେରି ଆଣିବା ପାଇଁ ସବୁ ନେଇକି ଯାଇଥିଲେ, ସେ ସେ ଗୋଟିଏ କଥା କହିଲେ ଯେ ଭାଇ ଜଗତରେ ସମସ୍ତେ ମୋତେ କହୁଛନ୍ତି ଆଉ କହିବେ, ଆଜି କହୁଛନ୍ତି ଆଉ ଭବିଷ୍ୟତରେ ବି କହିବେ, ରାମ ବନବାସ ଯାଇଛନ୍ତି କାହା ପାଇଁ, ଭରତ ପାଇଁ, ଏତିକି ନା, ମୋ ପାଇଁ ଏତେ ବଡ଼ ଇସୁ ହେଇଛି ନା, କିନ୍ତୁ ମୁଁ ଚାହୁଁଛି ଆପଣଙ୍କର ମତ କ'ଣ, ଆପଣ କ'ଣ ଚାହୁଁଛନ୍ତି, ଆପଣଙ୍କର ଯଦି ମୋ ଉପରେ ପ୍ରସନ୍ନ ରହିଲେ ମୁଁ ଜଗତର କଥା ଶୁଣିବା ପାଇଁ ଚାହୁଁନି, ରାମଜୀ ଖୁସି ହେଇଗଲେ, ସେ ଜଗତର ସମସ୍ତ ଜିନିଷକୁ ଆଭଏଡ୍ କରିଦେଉଥିଲେ, କିଛି ଶୁଣିବା ପାଇଁ ଚାହୁଁନଥିଲେ, ଚାହୁଁଥିଲେ ରାମଙ୍କର ପ୍ରସନ୍ନତା ମୋ ଉପରେ ଅଛି କି ନାହିଁ, ସେଥିପାଇଁ ସେ ବାରମ୍ବାର କହୁଥିଲେ, ଦୋଷ ଛଡ଼ିବା ପାଇଁ କହୁନଥିଲେ, ଏଥିରେ ସବୁ ତତ୍ତ୍ୱ ରହିଛି ନା ବୈଷ୍ଣବ ତତ୍ତ୍ୱ ଗୁଡ଼ା, ଦୋଷ ଛଡ଼ିବା ପାଇଁ ଯେ ଆମେ କ'ଣ ମୁଁ ବ୍ଲେମ୍ ହେଇଛି ନା, ଆଉ କ'ଣ ଲୋକ ଯିଏ ବ୍ଲେମ୍ ହେଇଯାଏ ସେ କ'ଣ କହିବେ, ସେ କ'ଣ ସବୁ ମୁଁ କ୍ଲାରିଫାଇ କରିବି, ଏଇଟା ଏଇଟା ଏ ଜଗତର ଦୁନିଆ ନା, ଏ ଜଗତର ଦୁନିଆର ନା, ସେ ତ ରାଧାରାଣୀକୁ ବ୍ଲେମ୍ କରାଇଥିଲେ, ରାଧାରାଣୀ କ୍ଲାରିଫିକେସନ କେବେ ଦେଉନଥିଲେ, ମୋତେ ମୋତେ କହୁଛନ୍ତି କ'ଣ କୋଳଟା କହୁଛନ୍ତି, ମୁଁ ଯମୁନା ଯାଉଛି, କହିବା କଥା କୁହ ମୋର କ'ଣ ଅଛି, ମୁଁ ଯାହାଙ୍କୁ ଭଲ ପାଉଛି ତାଙ୍କର କ୍ଲାରିଫିକେସନ ମୋର ଦରକାର, ଜଗତରେ ସବୁ ଲୋକ କହିବେ ଭଗବାନଙ୍କୁ କହୁଥିଲେ ଆମକୁ କହିବେ, ଆମର କ୍ଲାରିଫିକେସନ ଜଗତକୁ ଦେବା ଆବଶ୍ୟକ କିଛି ନାହିଁ, ସମସ୍ତଙ୍କ ଆଗରେ ଆମେ କେବେ ସାଧୁ ହେଇପାରିବାନି, ସବୁବେଳେ ମନେ ରଖିବାକୁ ପଡ଼ିବ, କେବେ ଆମେ ସମସ୍ତଙ୍କ ସମ୍ମୁଖରେ ସାଧୁ ହେଇପାରିବାନି, ଅନ୍ୟମାନଙ୍କ ଦୃଷ୍ଟିରୁ ଆମେ ଘୃଣା ହେଇକି ରହିବା, ତାଙ୍କ ସହିତ ଆମର କିଛି ମତଲବ ନାହିଁ, ଆମକୁ ସମସ୍ତେ ସାଧୁ କହିବେ, ସମସ୍ତେ ଭଲ ପାଇବେ, ଏଇଟା ଠକାମି ଜିନିଷ, ସମସ୍ତେ କେବେ ଆମକୁ ଭଲ ପାଇପାରିବେନି, ଆମକୁ ଗୁରୁକୃଷ୍ଣ ଭଲ ପାଇବାର ଅଛି, ଯିଏ ଆମକୁ ଦେଇପାରିବେ, ଯାହାଙ୍କ ସହିତ ଆମର ନିତ୍ୟ ସମ୍ବନ୍ଧ, ଯାହାଙ୍କୁ ନେଇକି ଆମେ ଏ ଜୀବନ ଆଗେଇ ଚାଲିଛେ, ତାଙ୍କ ସହିତ ଆମର ସମ୍ବନ୍ଧ, ସମସ୍ତଙ୍କ ସହିତ ସମ୍ବନ୍ଧ, କେବେ କେବେ ବି କେହି ଆଶା କରିବା ଉଚିତ ନୁହେଁ ମୁଁ ସମସ୍ତଙ୍କୁ ପ୍ଲିଜ୍ କରିପାରିବି, ସେ ଟୁ ପ୍ଲିଜ୍ ଏଭ୍ରିୱାନ୍ ଇଜ୍ ନଟ୍ ଟୁ ପ୍ଲିଜ୍ ଏନିୱାନ୍, ଇଂଲିଶରେ ଅଛି ନା, ସମସ୍ତଙ୍କୁ ଖୁସି କରିବା ଅର୍ଥ କାହା ଖୁସି କରିବା ନାହିଁ, ଭରତ ସେଥିପାଇଁ ଚିନ୍ତା କରୁନଥିଲେ, କାରଣ କେବଳ ରଟନା ଗୋଟେ, ଯଦିଓ ଭରତ ସେମିତି ନୁହନ୍ତି, ଭରତଙ୍କର ମାଙ୍କୁ ରିଜେକ୍ଟ କରିଦେଲେ, ଗୁରୁଙ୍କର କଥାକୁ ବଶିଷ୍ଠଙ୍କର କଥାକୁ ରିଜେକ୍ଟ କରିଦେଲେ, ନାଇଁ 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 ତୁ ଆପଣଙ୍କ ଦୈବ ବି ପ୍ରତିକୂଳ ହେଇଗଲାଣି, ଆପଣ ମୋତେ କହୁଛନ୍ତି ରାଜା ହବନି, ରାମ ଥାନ୍ତୁ ମୁଁ ରାଜା ହେବି। ଭରତ କ୍ଲାରିଫିକେସନ ଦେବା ପାଇଁ ଯାଇନଥିଲେ ବା କିଛି ବୁଝିବା ପାଇଁ ଯାଇନଥିଲେ ଯେ ଭାଇ ମୁଁ ତୁମ ପାଇଁ, ଆମେ କଣ କହୁଛେ ଦେଖ ତୁମ ପାଇଁ ମୁଁ ବଦନାମ ହଉଛି ନା, ଆଉ ଆମେ କହିଦେଉଛେ ନା, ଭରତ କହୁନଥିଲେ ରାମ ତୁମ ପାଇଁ ମୁଁ ବଦନାମ ହେଇଗଲି, ନାଇଁ 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 ଆପଣଙ୍କ ମନୋଭାବ କଣ ମୋ ପ୍ରତି, ଏଇଟା କଣ ସେ ପାଦକ ଧରି କାହିଁ ଫେରିଲେ, ମାନେ ଭରତ କହିଛନ୍ତି ମୁଁ ବଣରେ ବି ରହିଛି, ମୁଁ ବ୍ଲେମ ହେବା ମୁଁ ରହିଗଲେ ମତେ ଲୋକ ଆଉ କିଛି କହିବେନି, ସେ ସେଇଟା କହୁଥିଲେ ମୁଁ ବଣରେ ରହିଛି ମୁଁ କାହିଁ ଆଉ ଯିବି, ମୁଁ କାହିଁ ଯିବି, କିନ୍ତୁ ଦୋଷ ଛଡ଼ା ପାଇଁ କହୁନଥିଲେ, କିନ୍ତୁ ରାମଙ୍କର ଭାବଟାକୁ ରାମ ଖୁସି ହେଇଗଲେ, ପାଦୁକା ଧରିକି ଫେରିଲେ ରାମ କହିଦେଲେ ଦେଖ ମୋର ତୁମ ପ୍ରତି କୌଣସି ମନୋଭାବ ନାହିଁ, କିନ୍ତୁ ମୋ ପିତାଙ୍କର ବାକ୍ୟ, ମୋ ପିତାଙ୍କର ଯଦି ମଙ୍ଗଳ କାମନା ଆମେ ଚାହିଁବା ତାହେଲେ ବାବାଙ୍କ ପାଇଁ ମୋ ବନବାସ ଆସିଛି, ବାବା ଯେହେତୁ ପ୍ରତିଶ୍ରୁତି ଦେଇଛନ୍ତି ଆଉ ମୋ ପୁତ୍ର ହିସାବରେ ଏଇଟାକୁ ନିଭେଇବା ମୋର କାର୍ଯ୍ୟ। ଆଉ ଭରତର ଭରତ ମନୋଭାବ ଯୋଉ ଜାଣିପାରିଲେ, ଆଚ୍ଛା ପାଦୁକା ନେଇକି ଗଲେ ରାମ କଣ, ରାମ ରାମ କଣ କହିଥିଲେ ତମେ ପାଦୁକା ନେଇକି ଯାଅ କୋଉଠି ରହିବ ନନ୍ଦୀଗ୍ରାମରେ କୋଉଠି ରହିବ, ଅଯୋଧ୍ୟାକୁ ପଠେଇଥିଲେ ନା, ତାଙ୍କୁ କହିଥିଲେ କି ତୁମେ ଜଟା ବକଳ ଛାଡ଼ିବ, ତାଙ୍କୁ କହିଥିଲେ କି ତୁମେ ଗୋମୂତ୍ରରେ ପାକ କରିକି ଅର୍ଣ୍ଣ ଖାଇବ, ସେ କେମିତି କଲେ, ଭକ୍ତିର ଭକ୍ତିରେ ଏତେ ଛୋଟ ଜିନିଷ ବୋଲି ଭାବିବା ଉଚିତ ନାହିଁ, ଭକ୍ତି ଏତେ ବହୁତ ଛୋଟ ବୋଲି ତୁମେ ଭାବୁନି, ବହୁତ ବଡ଼, ଏତେ ବଡ଼ ଏତେ ଗଭୀର, କେବଳ ଗୁରୁ ବୈଷ୍ଣବ ଯଦି କୃପା କରିବେ ତ ଆମେ ସେ କୃପା ପ୍ରାର୍ଥୀ। ବହୁତ ଜୀବନ ବହୁ ଜୀବନରେ ବହୁତ କିଛି ଜିନିଷ ହେଲା ପରେ, ଗୋଟେ ମନ୍ଥନ ହେଲା ପରେ, ଯେମିତି ଦେଖୁଛ ନା ଦହି ଗୁଡ଼ାକ ଯେତେବେଳେ ବସିଥିବ କେମିତି ଥାଏ, ଦହି ଯେତେବେଳେ ବସିଥାଏ ମୁଣ୍ଡା ମୁଣ୍ଡା ଥିବ, ତାପରେ ମନ୍ଥନ ଘର ଦେଖୁଛନ୍ତି ପୁରା ଲହୁଣୀ ଭରି ପୁରା ଗରମ, ସେଟା ଗରମ ହଉଛି ନା ସ୍ଲୁ ସ୍ଲୁ ଗରମ ହେଇ ତା ଦେହରେ ଲହୁଣୀ ଭାବିଛି, ଜୀବନଟା ସେୟା, ଭକ୍ତ ଜୀବନଟା ଗୋଟେ ସେୟା, ତୁମକୁ ଏତେ ଇଜି ନୁହେଁ, ଯଦି କୁହାଯିବ ଭକ୍ତ ଜୀବନ ଏତେ ସହଜ ନୁହେଁ, କାହିଁକି ଆମେ କାହାକୁ ପାଇବା, ଆଚିଭମେଣ୍ଟ ଯିଏ କୋଟିଏ ଟଙ୍କା ରୋଜଗାର କରୁଛି ଦିନ ରାତି ଖଟୁଛି ନା, ଆଉ ତିନିଶହ ରୋଜଗାର କରୁଛି ଛଅ ଘଣ୍ଟା କରୁଛି, ତୁମର ଯେ ଛଅ ଘଣ୍ଟା କୋଟିଆରେ ତିନିଶହ ପାଇବ, କୋଟିଏ ଲୋକ ଯିଏ କୋଟିପତି ଭାବନା ସେ ଶୋଇଯାଉଛି, ନାଇଁ ନାଇଁ ସେ ସେତିକି ଟ୍ରାକିଂ କରୁଛି ନା, ଆଉ ରାତି ଦିନ ତା ମାଇଣ୍ଡ ଟ୍ରାକିଂ ଚାଲିଛି ନା, କୋଟିପତି କେମିତି ହବ, ଯିଏ ଭଗବାନଙ୍କୁ ପାଇବ ତାକୁ ସେଇଭଳିଆ ମନ୍ଥନ କରାହବ ପୁରା, ବହୁତ ଜିନିଷ ଭାବଟାକୁ ସେ ଭାବଟାକୁ ନ ଜାଣିଲା ପର୍ଯ୍ୟନ୍ତ ତା ଜୀବନରେ ବହୁତ କିଛି କଷ୍ଟ ପାଇଲା ପରେ, କିନ୍ତୁ ସେ ଗୁରୁ ବୈଷ୍ଣବ ଛାଡ଼ୁନଥିବ, ତା ଦେହରେ ତାର ଅନୁଭବ ଗୋଟେ ଆସିବ, ଆଚ୍ଛା ଯେ ଜୀବନଟା ହଉଛି ଏହା, ଆଉ ସାର ହଉଛି ଏହା, ସାରଟା ତୁମେ ନ ଧରିପାରିଲ କଣ ହବ, ସେ ଯଦି ଘିଅରୁ ତୁମେ ମାଖନଟାକୁ ସରି ଦହିରୁ ମାଖନଟାକୁ ତୁମେ ନ ଭରି ପାରିଲ ତାହେଲେ କଣ ଲାଭ ହେଲା, ଘିଅ ପାଇଲନି ଦହିଟା ବି ନଷ୍ଟ ହେଲା, ଜୀବନଟା ସେୟା ନୁହଁ, ଆମେ ଆମେ ଭଗବାନଙ୍କର ଭକ୍ତ ହେଇକି ଯଦି ଆମେ ସାର ଜିନିଷ ନ ଧରିପାରିଲେ ଦୁଇଟା ନଷ୍ଟ ହେଲା, ଜୀବନଟା ଗଲା, ଆଉ ସାର ଯେଉଁ କୃଷ୍ଣଙ୍କ ଚରଣରେ ମତେ ଗୁରୁଙ୍କ ଚରଣ ମତେ ଆଉ ରହିବନି, ସେ ମୁଡ଼ଟାକୁ କ୍ୟାରି କରି ହେଉଛି ବଡ଼ ଜିନିଷ, ଭରତ ମୁଡ଼ଟାକୁ ଧରିଦେଲେ, ରାମଜୀ ସେଥିପାଇଁ ପ୍ରସନ୍ନ ହଉଥିଲେ, ତ୍ୟାଗ ତ ବାହାର ଲୋକ ତ୍ୟାଗ କଥା କୁହନ୍ତି, ଭରତ ଏତେ ଗୋଟେ ତ୍ୟାଗ କରିଦେଲେ ରାଜା ହେଲେନି, କିନ୍ତୁ ଭରତ ରାମଙ୍କର କଥା ବୁଝିପାରୁଥିଲେ, ଭାଇ କାହିଁକି ମତେ କାହିଁକି ଆଜି ରାଜ୍ୟ ଛାଡ଼ିଲେ, ଲୋକ କହୁଛନ୍ତି ମୁଁ ଭରତ ପାଇଁ ରାମ ବନକୁ ଯାଇଛି, ମୁଁ ସେଟା ଶୁଣିବିନି, ସେ କହୁଛନ୍ତି ଭାଇ ଆପଣଙ୍କର କଣ ମତ, ମତଟା ଆପଣଙ୍କର କଣ, ଆପଣ ଯଦି ପ୍ରସନ୍ନ ଜଗତର କୋଉ ଲୋକ କଣ କହିଲେ ମୋର ମୋର କି ଚିନ୍ତା କରିବାର, ଜଗତରେ ଯେତେ ଜଣ ଭକ୍ତ ତାଙ୍କର ସେ ଜଣକୁ ଧରିଛନ୍ତି, ଜଗତକୁ କିଏ ଧରୁନା, ଯେତେ ଜଣ ଜୀବନ ଦେଖ ଯେଉଁମାନେ ଶୁଦ୍ଧ ଭକ୍ତ ସବୁ ସେ ଜଣଙ୍କୁ ଚାହିଁକି ଜୀବନ କଟେଇଛନ୍ତି ନା, ତ ଜଣଙ୍କୁ ଯଦି ନ ଚାହିଁପାରେ ଜୀବନ କଟେଇ ପାରିବେନି, ଭକ୍ତ କେବେ ବହୁତ ଅବଷ୍ଟାକଲ୍ସ ଅଛି, ଏଇଟା ସବୁ କର୍ମ, ଆମେ ଜଗତ ଭିତରେ ରହୁଛେ ଶରୀର ଭିତରେ ରହୁଛେ, ଜଣଙ୍କୁ ଚାହିଁବାକୁ ପଡ଼ିବ ଯେ ଗୁରୁ ଆଉ କୃଷ୍ଣ, କେବଳ ସେ ଦୁଇ ଜଣ ଯଦି ଚାହିଁପାରିବ ତୁମେ ବଞ୍ଚିପାରିବ, ନହେଲେ ବଞ୍ଚିପାରିବନି, ବହୁତ ଫାଷ୍ଟ ଲାଇଫ ବର୍ତ୍ତମାନ, ବହୁତ ଫାଷ୍ଟ ଲାଇଫ, ଜୀବନ ଫାଷ୍ଟ ହେଇଗଲାଣି ନା, ବହୁତ ଲୋକ ତାଙ୍କର ଇମ୍ପ୍ରେସନ୍ସ ଭାବନାଟା ସବୁ ବଦଳି ଗଲାଣି, ଯିଏ ଯିଏ ଜୀବନରେ ବଞ୍ଚିବାକୁ ଚାହିଁବ ସେ ଯେତେ ଜଣ ବି ଆମେ ଦେଖିଛୁ, ଆମେ ଗୁରୁଦେବଙ୍କ ସହ ଜୀବନ ଲୋକ ଦେଖିଛୁ, ଗୁରୁଦେବ ସେ ଜଣେ ବିଦେଶ ଥାଏ ସେ ସେମିତି କହିଲା ବହୁତ ଖରାପ ଭାଷାରେ, ଇଣ୍ଡିଆନ ଗୁଡ଼ା ଡଗ୍ସ ଗୁଡ଼ା କୁକୁର ଗୁଡ଼ା ସେପଟେ ଗୃହସ୍ଥ ଗୃହସ୍ଥ, ସେ ଗୁରୁଦେବ କିଛି କହିଲେ କୃଷି କଲେକ୍ସନ କରୁଥିଲା, ସେ କଲେକ୍ସନ କରି ଆଣିକି ମନ୍ଦିର ପ୍ରଥମ ସେ ଫାଉଣ୍ଡେସନ ପକାଉଥିଲା, ଗୁରୁଦେବ କିଛି କହୁଥିଲେ, ତଥାପି କହୁଥିଲା ତୁ ରହ ମୋର ଗୁରୁଙ୍କ କାମ କରିବାର ଅଛି ନା କ'ଣ କରିବା, ତୁ ଯାହା କହୁଛୁ କହ, ଆଉ ଏଇତି ଗୁରୁଦେବ ଗୁରୁଦେବଙ୍କୁ କହିଲା, ମୁଁ ତ କିଛି କୁହନ୍ତେ ମୋର ଗୁରୁଙ୍କର କାମ ଯେତେ ଦିନ ସେଠି ରହିଛି, ଗୁରୁଙ୍କ କାମ କରୁଛି, ଆଉ କ'ଣ କରିବା? ଜଣଙ୍କୁ ଚାହିଁବାକୁ ପଡ଼ିବ, ଯେ ଜଣଙ୍କୁ ନ ଚାହିଁ ଭଲ ସେ ଭକ୍ତ ହେଇପାରିବନି। ଆମେ ଯେ ଭକ୍ତ ହେଇଗଲେ ଆମର ଗୋଟେ ଭାବନାଟା କ'ଣ ରହୁଛି, ମୋର ଆଉ କିଛି ସମସ୍ୟା ହବନି। ରେ ସମସ୍ୟା ହବନି, କିନ୍ତୁ କର୍ମଫଳଟା ଅଛି ନା, କର୍ମଫଳ ହିସାବରେ ସବୁ ନିନ୍ଦା ପ୍ରଶଂସା ସବୁ ଆସି ପହଞ୍ଚ। ତୁମର ଇନଭଲ୍ଭମେଣ୍ଟ ନଥିବ, ଲୋକ ତୁମକୁ କହିବେ କିଛି, ତୁମେ କେଉଁଥିରେ ମୁଣ୍ଡ ନପରା, ତୁମକୁ କହିବେ ଲୋକ, ତୁମେ ଜଣଙ୍କୁ ଭଲ କଥାଟା କୁହ। ମୋ ଜୀବନରେ ମୁଁ ଦେଖିଛି ସେମାନଙ୍କୁ ଭଲ ଉପଦେଶ ଦେବ, ତାଙ୍କୁ ଭଲ କଥା କହିବ, ତୁମେ କେଉଁଥିରେ ଇନଭଲ୍ଭ ନଥିବ, ଲୋକ ହଁ ମହାରାଜ ଏଇଟା କହିଛନ୍ତି, ମହାରାଜ କହିଥିବେ ଆଉ ହଁ କୁହ। ଆମେ ସବୁବେଳେ ଜଣେ ବ୍ୟକ୍ତି ତାର ଅନ୍ତରକୁ ଦେଖିବା ଦରକାର, ଅନ୍ୟମାନେ କହିବାକୁ ଶୁଣିଲେ ଆମେ ଡିଷ୍ଟର୍ବ ହେଇଯିବା। ସବୁବେଳେ ବ୍ୟକ୍ତି ସବୁବେଳେ ଜାଣିବ ମୁଁ ଠିକ୍ ଅଛି କି ନାହିଁ, ମୁଁ ଭୁଲ କରିଛି କି। ଯଦି ମୁଁ ଭୁଲ କରିନି, ଲୋକମାନେ ଯଦି କହିବେ ସେଟା ମୋର କର୍ମଫଳ। ଯଦି ମୁଁ ଭୁଲ କରିଛି ତାହେଲେ ମୋତେ ସାଙ୍ଗେ ସାଙ୍ଗେ ଭଗବାନ ପାଖରେ ଆଡମିଟ୍ କରିବାକୁ ପଡ଼ିବ। ଯଦି ଆମେ ଭୁଲ କିଛି କରିନେ କିନ୍ତୁ ଲୋକ ଆମକୁ କହୁଛନ୍ତି, ତାହେଲେ ସେଟାକୁ ଆମର ନିଜର କର୍ମଫଳ, ଆମ ଶୋଧନ ହେଉଛି ବୋଲି ଜାଣିବାକୁ ପଡ଼ିବ। ହେଲେ ସବୁବେଳେ ନିଜକୁ ଦେଖିବ, ଯଦି ଆଗକୁ ଯିବାର ଅଛି ତୁମେ, ମୁଁ ସେ ପ୍ରକୃତରେ ସେ ଭକ୍ତର କ୍ଷତି କରିଛି କି, ମୁଁ ପ୍ରକୃତରେ କ'ଣ ପଲିଟିକ୍ସ କରିଛି କି, ମୁଁ ପ୍ରକୃତରେ କିଛି ମୁଁ ଯଦି କରିନି, ସେ କହୁଛନ୍ତି ତାହେଲେ ମୋର କର୍ମଫଳ, ଛାଡ଼ ଦୂରେଇ ରୁହ। ଜୀବନ କିଛି ବଞ୍ଚିବାର କିଛି ସୂତ୍ର ରହିଛି ନା, ତ ବଞ୍ଚିପାରିବେନି, ସାଧୁ ହେଇକି ବଞ୍ଚିପାରିବେନି, ଭକ୍ତ କି ବଞ୍ଚି ବି ପାରିବେନି। କାରଣ ଜଗତରେ ବହୁତ ଫାଷ୍ଟ ବ୍ରାଣ୍ଡର ଲୋକ ଆସିଲେ, ଆଉ ଜଗତରେ ସବୁ ଲୋକ କିଛି କହି, ଆମକୁ ଭାବଟାକୁ ପକଡ଼ି ଧରିକି ଯିବାକୁ ପଡ଼ିବ। ଆମେ ଗୁରୁକୃଷ୍ଣଙ୍କ ପାଇଁ ରହିଛି, ତାଙ୍କ ଭାବଟାକୁ ଦେଖିବାକୁ ପଡ଼ିବ, ଭାବଟାରେ ଯେମିତି ଡିଷ୍ଟର୍ବ ନ ହୁଏ। ଭରତକୁ ଏଥିପାଇଁ ଗ୍ଲୋରିଫାଏ କରାଗଲା, ନନ୍ଦ ମହାରାଜଙ୍କର ତ୍ୟାଗ, ଯଶୋଦାଙ୍କର ତ୍ୟାଗ, ବ୍ରଜର ସଖାମାନଙ୍କର ତ୍ୟାଗ, ରାଧାରାଣୀଙ୍କର ତ୍ୟାଗ, ସମସ୍ତଙ୍କ ତ୍ୟାଗ ଠାରୁ ରାଧାରାଣୀଙ୍କ ତ୍ୟାଗ କାହିଁକି ଶ୍ରେଷ୍ଠ ବୋଲି କରାଗଲା? କାହିଁକି କୃଷ୍ଣ ଦିନ ରାତି ଝୁରି ହଉଥିଲେ? ସେ ଭାବକୁ, କୃଷ୍ଣଙ୍କର ଭାବଟାକୁ ସେ ପୂର୍ଣ୍ଣ ଭାବରେ ଜାଣନ୍ତି। ତାଙ୍କର ଭାବକୁ କିଞ୍ଚିତ, ଯେଉଁ ତାଙ୍କର ଭାବର ଯେଉଁ ରସା ଭାସ, ଆମର ଶବ୍ଦ ଆମର ବୈଷ୍ଣବ ଟର୍ମ ଅଛି ରସା ଭାସ, ରସର ଆଭାସ ନ ହୁଏ। କୃଷ୍ଣ କେମିତି ସୁଖରେ ରହିବେ? ସେ ଚତୁର୍ଦ୍ଦଶ ପଦ ଅଛି ନା ଅନ୍ତିମରେ, ଯେଇ ନାରୀ କରେ ରୋଷ, ଯେଉଁ ନାରୀ କୃଷ୍ଣଙ୍କ ଉପରେ ରୋଷ କରେ ନା, ଯେଇ ନାରୀ କରେ ମାନ, ସେ ପଦ ଅଛି, ଜଣେ ମାନ କରୁଛି କିନ୍ତୁ ତାର ମାନଟା କୃଷ୍ଣଙ୍କୁ କଷ୍ଟ ଦଉଛି। ମାନକର ଭଲ ସଖୀମାନେ ମାନ କରନ୍ତି, ଲଳିତା ମାନ କରିଦେବେ, କେତେବେଳେ ବିଶାଖା ମାନ କରିଦେବେ, କୃଷ୍ଣ ତାଙ୍କୁ ଯାଇ ଧରିକି ଆଣନ୍ତି, ବସାନ୍ତି, ଆସ ଆସ। ଏ ଯେଉଁ ଡିସଏଗ୍ରିମେଣ୍ଟ, ଏଇଟା ଆମର ଏଠି ନାହିଁ, ସେ ଜଗତର ଅଛି ନା। ଆଉ ସେଠି ସ୍ପିରିଚୁଆଲ ଡିସଏଗ୍ରିମେଣ୍ଟ, ଏଠି ହଉଛି ମେଟେରିଆଲ ଡିସଏଗ୍ରିମେଣ୍ଟ। କିନ୍ତୁ ସ୍ପିରିଚୁଆଲ ଡିସଏଗ୍ରିମେଣ୍ଟ ସେବା କି ଛାଡ଼ନ୍ତିନି, ମେଟେରିଆଲ ଆମେ ଯଦି ମେଟେରିଆଲ ଲେବୁଲରେ ରହିଛି, ଆମର ଡିସଏଗ୍ରିମେଣ୍ଟ ଆମେ ସେବା ଛାଡ଼ିଦେବା। ଲଳିତା ବିଶାଖା ସେ ଆଉ ତାଙ୍କର ମତ ସେ ମାନ କରନ୍ତି କୃଷ୍ଣଙ୍କ ଉପରେ, କୃଷ୍ଣଙ୍କ ଉପରେ ମାନ କରିବେ, ଅଳ୍ପ ମାନ ସେ ଶବ୍ଦ ଲେଖିଛନ୍ତି। ରାଧାରାଣୀ କହୁଛନ୍ତି ହଁ ମାନ ଟିକେ କରିବେ, କାରଣ ମାନ ନ କଲେ କୃଷ୍ଣଙ୍କର ସୁଖ ହବନି, କିନ୍ତୁ ଏଭଳି ମାନ ତୁମେ କର ନା ଯାହା କୃଷ୍ଣଙ୍କୁ ଦୁଃଖ ଦେବ। କୃଷ୍ଣ ଯାଇ ତୁମ ପାଖରେ ପହଞ୍ଚନ୍ତି, ତୁମକୁ ତୁମର ମାନଭଞ୍ଜନ କରିବା ପାଇଁ, ତୁମେ ଏତେ ରୁଠ କାହିଁ ହଉଛ, ତାଙ୍କୁ ଦୁଃଖ ଦିଅନି। ଆଚ୍ଛା ଯଦି ରାଧାରାଣୀ ଏଟା କହିଦେଲେ, ତୁମେ ଯେତେବେଳେ ମାନ କରୁଛ, ସେଦିନ ତମେ ସେ ପଦରା କଟନା ଦେଖିବ। ଆଚ୍ଛା ଏଠି କହିଦେଲେ ଯେ ନାରୀ କରେ ଦୋଷ, ଯେ କରେ ମରେ ସନ୍ତୋଷ, ଏ କଥାଟା କହିଦେଲେ, ମୋତେ କୌଣସି ନାରୀ ଦ୍ୱେଷ କରୁଛି କିନ୍ତୁ କୃଷ୍ଣଙ୍କୁ ସନ୍ତୋଷ କରୁଛି, ମୁଇଁ ଯାଇ ମୁଇଁ ତାର ପାଏ ପଡ଼ି, ମୁଁ ତା ଘରକୁ ଯିବି, ତା ପାଦେ ପଡ଼ିବି, ତାକୁ ସନ୍ତୋଷ କରିବି, ମୋତେ ସେ ଦୋଷ କରୁ ବରଂ, କିନ୍ତୁ କୃଷ୍ଣ ସୁଖରେ ରୁହନ୍ତୁ। କେତେ ସୁନ୍ଦର ଭାବ, ଯେ ନାରୀ ମରେ କରେ ଦୋଷ, କୃଷ୍ଣରେ କରେ ସନ୍ତୋଷ, ମୋତେ ଦୋଷ କରୁଛି କିନ୍ତୁ କୃଷ୍ଣଙ୍କୁ ଭଲ ପାଉଛି, ଆଉ କୃଷ୍ଣ ଯାହାକୁ ପାଇକି ସୁଖୀ ହେଉଛନ୍ତି, ମୁଇଁ ତାର ଘରେ ଯାଉଁ, ସେବୁ ତାର ଦାସୀ ହଁ, ମୁଁ ତା ଘରେ ଯିବି, ଦାସୀ ହେଇ ତାର ସେବା କରିବି, ତ ସିଏ ମୋତେ ଦୋଷ କରୁଛି କିନ୍ତୁ ମୋ ପାଇଁ କୃଷ୍ଣ ପାଖକୁ ଆସୁନି, କାରଣ ସେ ଜାଣିଛି ମୁଁ ହଉଛି କୃଷ୍ଣଙ୍କର ଅତି ପ୍ରିୟ, ସେ ଡରରେ ଆସୁନି, କିନ୍ତୁ କୃଷ୍ଣ ତାକୁ ଖୋଜୁଛନ୍ତି, କିନ୍ତୁ ମୋତେ ଦୋଷ ହେତୁ ସେ ଏଠିକି ଆସୁନି, ନା ନା ମୁଁ ତା ଘରକୁ ଯିବି, ତା ପାଦ ତଳେ ପଡ଼ିକି, କାହିଁକି ରାଧାରାଣୀ ଶ୍ରେଷ୍ଠ ଭାବଟାକୁ ବୁଝିଥିଲେ କୃଷ୍ଣଙ୍କର ଭାବ, କୃଷ୍ଣଙ୍କ ସୁଖରେ କେମିତି କିଞ୍ଚିତ କୌଣସି ଆଞ୍ଚ ନ ଆସୁ। ତାପରେ ସେ କହିଦେଲେ ସେଥିରେ ମାନଙ୍କର କିଛି ଅସୁବିଧା ନାହିଁ, ମାନ କଲେ କୃଷ୍ଣ ତମ ପାଖକୁ ଆସିବେ, କିନ୍ତୁ ତୁମେ ଏମିତି କଠୋର ମାନ କରନି ଯେଉଁଥିରେ କୃଷ୍ଣ ଦୁଃଖୀ ହେବେ। ତୁମେ କେମିତି ମାନ କରୁଛ ରାଧାରାଣୀ, ଯୋଉ କୁହାଯିବ ତୁମେ କେମିତି ମାନ କରୁଛ ରାଧାରାଣୀ, ତାହେଲେ ମାନ କରନ୍ତି କଣ ହୁଏ? ଲଳିତା ବିଶାଖା କଣ କରନ୍ତି, ଚଳିତ ତ ନାହିଁ ବିଶାଖା, କ'ଣ କରିବେ ଦ୍ୱାର ବନ୍ଦ କରିଦେବେ, ମାନଭଞ୍ଜନ ରହିଲା ନା ମାନଭଞ୍ଜନ ପାଇଁ କ'ଣ ହୁଅନ୍ତି, ଯୋଗୀ ବେଶ, ନାପୁତୁଣୀ ବେଶ, ନାପିତୁଣୀ, ମାଳିନୀ, ଗନ୍ଧିନୀ, ଗନ୍ଧିନୀ ମାନେ କ'ଣ ଏ ଯେଉଁ ସବୁ ପେଣ୍ଟିଂ କରନ୍ତି, ତୁମେ କେମିତି ମନା କରୁଛ, ତୁମେ ଏଣେ କହୁଛ ଯିଏ ଅଧିକା ମାନ କରେ ସେ ନାରୀ ସିଏ ତାଙ୍କର ପକ୍ଷ ହେଉଛି କଠୋର, ସିଏ ଏମିତିକା ଶ୍ରୀକୃଷ୍ଣଙ୍କୁ ବହୁତ କଷ୍ଟ ଦେଉଛନ୍ତି, ତୁମେ ଏତେ କଠୋର ମନା କରୁଛ, କୃଷ୍ଣ କଷ୍ଟ ପାଉଥିବେ, ନାଇଁ ନାଇଁ ନାଇଁ, ରାଧାରାଣୀଙ୍କର କୌଣସି ଭାବ କୃଷ୍ଣ କେବେ ଦୁଃଖ ଦେବନି, କେବେ ଦୁଃଖ ଦେବନି, ଏ ଯୁଗମାୟାଙ୍କର କାର୍ଯ୍ୟ, କେବେ କୃଷ୍ଣଙ୍କୁ ଦୁଃଖ ଦେବନି, ଯଦି କୃଷ୍ଣଙ୍କୁ ଦୁଃଖ ଦେଉଥାନ୍ତା ତାହେଲେ ସେ ମାନ ବି କରନ୍ତେ ନା, ଆଉ ମାନଟା ସେଥିପାଇଁ ସେ କୃଷ୍ଣ ଆଗରୁ ସେଟା କହିଦେଲେ ଚୈତନ୍ୟ, ପ୍ରିୟା ଯଦି ମାନ କରି କର ଏ ଭର୍ଷନ ବେଦ ସ୍ତୁତି ହୋଇତେ ସେଇ ହରେ ମୋର ମନ, ମୋ ପ୍ରିୟା ଯଦି ମାନ କରିକି ମୋତେ ଭର୍ଷନ କରିବ ମୋର ବେଦ ସ୍ତୁତିଟା ମୋତେ ଭଲ ଲାଗେ, ତେଣୁ କୃଷ୍ଣଙ୍କ ଇଚ୍ଛାରେ କୃଷ୍ଣ ତ ଇଚ୍ଛା କରନ୍ତି ଯୋଗମାୟାଙ୍କ ପ୍ରଭାବରେ ଗୋପୀମାନେ ମାନ କରନ୍ତି, କିନ୍ତୁ ସବୁଠୁ କଠୋର ମାନ ହେଲା କାହାର, ରାଧାରାଣୀଙ୍କର, ସେଟା କୃଷ୍ଣ କଷ୍ଟ ପାଆନ୍ତି କି ନାହିଁ, ନାହିଁ, ସେ ପ୍ରେମର ତାକୁ ବୈଚିତ୍ରତା କୁହାଯାଏ, ଯେଉଁ ଟର୍ମ ଅଛି ତାକୁ ଆମର ଆଚାର୍ଯ୍ୟ ପ୍ରେମ ବୈଚିତ୍ରତା କହିଛନ୍ତି, ପ୍ରେମ ରହିଛି ତାର ବୈଚିତ୍ରତା, ଭେରାଇଟିନେସ୍ ନ ଆସିଲେ ଭକ୍ତିମାନେ ଭେରାଇଟିସ୍, ପ୍ରେମର ବୈଚିତ୍ରତା ସେଥିରେ, ରାଧାରାଣୀ କିଭଳି ଦ୍ୱାର ବନ୍ଦ କରିଥିବେ, ବହୁତ ଦୁବଲା ପତଲା କ'ଣ କୁହନ୍ତି, ବହୁତ ମାନେ କ୍ଷୀଣ ହେଇଯାଇଥିବେ, ଭୋଜନ କରୁନଥିବେ, କେଶ ଆଲୁ ଲାଇତ ଥିବ, କିନ୍ତୁ କୃଷ୍ଣଙ୍କ ପାଇଁ ଯେଉଁ କ୍ରନ୍ଦନ କରୁଥିବେ ସେଥିରେ ଯେଉଁ ସୁଖ ସେଟାକୁ ସଖୀମାନେ ଦେଖି ଆଶ୍ଚର୍ଯ୍ୟ, ଆଉ କୃଷ୍ଣ ଜଣେ ବୁଲୁଥିବେ ଏଣେ ତେଣେ, ମୁଁ କେମିତି ରାଧାରାଣୀଙ୍କୁ ପ୍ରସନ୍ନ କରିବି, କେମିତି ତାଙ୍କ ମାନଭଞ୍ଜନ କରିବି, ତେଣୁ ଯଦି କଣ୍ଟ୍ରାଡିକ୍ଟର କିଏ କିଏ ଗୋଟେ ଚିନ୍ତା କରିବ ତାହେଲେ ରାଧାରାଣୀ ବହୁତ ମନା କରୁଥିଲେ, ତାହେଲେ କୃଷ୍ଣଙ୍କର ସେଥିରେ କ'ଣ ପ୍ରସନ୍ନତା ଅଛି, ରାଧା ଶବ୍ଦର ଅର୍ଥଟା ହେଲା ଯିଏ ତାଙ୍କଠୁ ଶ୍ରେଷ୍ଠ ଆରାଧନା କିଏ କରିପାରିବେ ନାହିଁ, ଅନୁୟ ରାଧିତ ଇତି, ଅନୁୟ ଆରାଧିତ ଇତି, ଭଗବାନ ହରିଶ୍ୱର ତାଙ୍କଠୁ ବଡ଼ ଆରାଧନା କିଏ କରିପାରିବେନି, ଆଉ ସିଏ କିଏ ଦୁଃଖ ଦେବେ, ଯାହାଙ୍କର କୌଣସି କାର୍ଯ୍ୟକଳାପ କେବେ ହେଲେ କୃଷ୍ଣଙ୍କୁ ଦୁଃଖୀ କରେନି, ସବୁ ସୁଖୀ, ଭାବଟାକୁ ସେ ବୁଝିଥିଲେ, ଏଇ ଭାବର କଥା ପଡ଼ିଛି, ନନ୍ଦ ମହାରାଜଙ୍କର ଭାବଟାକୁ ଭଲ ଭାବରେ ଜାଣିଥିଲେ ଗରକାଚାର୍ଯ୍ୟ, ସେଥିପାଇଁ ଇଣ୍ଡାଇରେକ୍ଟଲି ସେ ପ୍ରବଚନ ଦେଉଛନ୍ତି, ସେ ଇଣ୍ଡାଇରେକ୍ଟଲି ବୁଝାଉଛନ୍ତି, ସିଧା କରନ୍ତି ସେ ଭଗବାନ ବୋଲି, ପରୋକ୍ଷରେ କହନ୍ତି ଭଗବାନ ବୋଲି, କାରଣ ନନ୍ଦ ମହାରାଜଙ୍କର ଭାବଟା କେବେ ହେଲେ ଯେମିତି ତାଙ୍କର ଯେଉଁ ବାତ୍ସଲ୍ୟ ସ୍ନେହ ରହିଛି ସେଟା କେବେ ଯେଭଳି କେବେ ଡିଷ୍ଟର୍ବ ନ ହଉ, ଆମର ଭକ୍ତି ପଥରେ ଏଇଟା ହଉଛି ବଡ ଜିନିଷ, ଗୁରୁ କୃଷ୍ଣ ଭଗବାନ ଶାସ୍ତ୍ର ଏସବୁ ଭାବକୁ ବୁଝିବା ଦରକାର, ଭାବକୁ ଆମେ ନ ବୁଝିପାରିଲେ ଆମକୁ ବହୁତ ଜୀବନରେ ବହୁତ କିଛି ଦୁଃଖ ଭୋଗିବାକୁ ପଡ଼ିବ, ଯେମିତି ମୋର ଉଦାହରଣ ଦେଲା ପରିବାରରେ ପିତା ବାପା ପୁଅର ଭାବକୁ ବୁଝିପାରୁନି, ପୁଅ ବାପାର ଭାବକୁ ବୁଝିପାରୁନି, ସେ ସେ ଏଗ୍ରିମେଣ୍ଟ ନା ସେ ଯେଉଁ ଡିସଏଗ୍ରିମେଣ୍ଟ ବା ସେ ଯେଉଁ କଷ୍ଟ ସେଟା ଆଉ କହିହବନି କିଛି, ଉଭୟ ଉଭୟକୁ ଯନ୍ତ୍ରଣା ପାଏ, ସେଭଳି ସାଧୁ ଗୁରୁ ବୈଷ୍ଣବଙ୍କ ସହିତ ଭଗବାନଙ୍କ ସହିତ ଯେଉଁ ଆମର ସମ୍ପର୍କ ତାଙ୍କର ଭାବକୁ ବୁଝିବାକୁ ପଡ଼ିବ, କିନ୍ତୁ ଆଚାର୍ଯ୍ୟମାନେ ଆସିଛନ୍ତି ଯେଉଁ ମିଶନ କରିଛନ୍ତି ପ୍ରଭୁପାଦ, ଏତେ ବଡ଼ କଷ୍ଟ କରିକି ସେ ତାଙ୍କ ଭାବଟା ବୁଝିପାରି ନ ପାରିଲେ ସେ ବେକାର ହେଇଯିବ ନା, ଜଣଙ୍କୁ ପ୍ରସନ୍ନ କରିବାକୁ ହେଲେ ତାଙ୍କ ଭାବଟାକୁ ବୁଝିବାକୁ ପଡ଼ିବ, କାର୍ଯ୍ୟ କରିବା ସହିତ କିଛି ସମ୍ପର୍କ ନାହିଁ, ଚାକିରାଣୀଟା ଆସିକି ବହୁତ କାମ କରିଦେଇ ପଳାଉଛି, ଚାକିରାଣୀ ବହୁତ ଆସି କାମ କରିଦେଇ ପଳାଇଯାଉଛି, ଏତେ ତାର ଭାବ ସହିତ ବୁଝିବାର କିଛି ଆବଶ୍ୟକ ନାହିଁ, କିନ୍ତୁ ସ୍ତ୍ରୀ ଅଳ୍ପ କାମ କଲେ ବି ସେ କ'ଣ କରୁଛି, ସ୍ୱାମୀ ଖୁସି ଅଛି କି ନାହିଁ, ସବୁ ଟିକେ କାମ କରି ଚାହିଁବ, କ'ଣ ମୁହଁଟା କାହିଁ ଶୁଖି ହେଇଛି, କ'ଣ ହେଇଛି, କ'ଣ ନାହିଁ, ସେ ଭାବଟା ବୁଝୁଛି ନା, ଭଗବାନ ଭକ୍ତିଟା ବି ସେୟା, ଆମେ ଯଦି ଶ୍ରବଣ କୀର୍ତ୍ତନ କାହିଁକି ଆମେ ସବୁ କରୁଛେ, କାହିଁକି ଆଚାର୍ଯ୍ୟବାଣୀକୁ ବାରମ୍ବାର ଶ୍ରବଣ କରୁଛେ, ତାଙ୍କର ମୁଡ଼ଟା କ'ଣ, ସେ ମୁଡ଼ଟା ଯଦି ଆମେ କ୍ୟାରି ନ କରିପାରିଲେ ଆଉ ସବୁ ଆଉ ଜଗତର ଯେତେ ପ୍ରକାର ଅବଷ୍ଟାକିଲ ତୁମକୁ ମାଡ଼ି ବସିବ, ସବୁ ମାଡ଼ିବ, ସବୁଗୁଡ଼ା ତୁମ ମୁଣ୍ଡକୁ ଆସିକି ପହଞ୍ଚିବ, ଭାବଟାକୁ ଜଣେ ବୁଝିଦେଲା ସେ ତାର ଲାଇଫରେ ସେ ଆଗକୁ ଚାଲିଯିବ, ହଁ ଏଇଟା ହେଉଛି ଗୁରୁକୃଷ୍ଣଙ୍କର ଭାବ, ମହାପ୍ରଭୁ ସେଥିପାଇଁ ଲାଷ୍ଟ ଜିନିଷ କହିଦେଇ ଗଲେ ନା, ମହାପ୍ରଭୁ ରାଧାରାଣୀଙ୍କ ଭାବଟାକୁ ଶେଷକୁ କହିଦେଇଗଲେ, ଆମର ଭକ୍ତର ଶେଷ ଭାବଟା ଗୋଟେ ଜିନିଷ ରହିଲା ଆଉ କୃଷ୍ଣଙ୍କ ପାଖରେ ଲାଷ୍ଟ ଜିନିଷଟା କହିଦେଇଗଲେ, ଚିତ୍ତଦର୍ପଣରୁ ଆରମ୍ଭ କଲେ ଶେଷରେ କ'ଣ କହିଲେ ଆସିଲେ ସେ ବାପ ଆଦର ତାମ ବିନଷ୍ଟ, ରାଧାରାଣୀଙ୍କ ଭାବଟା ନା ଆଉ ଲାଷ୍ଟ ଜିନିଷ, କେତେ ପଟେ ଲାଷ୍ଟ ଭାବଟାକୁ ସେ କହିଦେଇଗଲେ, ଆମ ଭାବଟା ସେଇଟା, ଆମେ ସେ ଲେବୁଲରେ ନାହିଁ ବୋଲି ଡିଷ୍ଟର୍ବ ହେଇଯାଉଛେ ନା, ଆସିଲେ ସେବା ବାଦରଦାମ ବିନଷ୍ଟୁବା, ମୋତେ ଆଲିଙ୍ଗନ କରନ୍ତୁ ବା ପାଦରେ ଗଳି ଦିଅନ୍ତୁ, ବିନଷ୍ଟୁବା ଏ ଶବ୍ଦ ଲଗାଇଦେଲେ, ବିନଷ୍ଟୁ ମାନେ କ'ଣ ପେଶିବା, କେଉଁଠି ପାଦରେ, ଶବ୍ଦ ଗୁଡ଼େ କେମିତି ଲାଗି ଦେଖ, ତ ରାଧାରଣୀଙ୍କୁ ଭାବୁ ଯେ କହିବେ ରାଧାରଣୀ ବହୁତ ମନା କରୁଥିଲେ କୃଷ୍ଣଙ୍କ ଭାବଙ୍କୁ, ନାଇଁ 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 ତାଙ୍କ ଭାବ ଦେଖନ୍ତୁ, ଆଶ୍ଳିଷ୍ୟ ବା ପାଦରତାମ ପାଦରତାମ ବିନଷ୍ଟୁବା, ମୁଁ ପାଦରତାମ ମୁଁ ତାଙ୍କ ପାଦରେ ଆଶ୍ରୟ ନେଇଛି, ସେ ବିନଷ୍ଟୁ ସେ ଯଦି ପାଦରେ ଲାଞ୍ଛନ କରନ୍ତୁ ପେଶି ଦିଅନ୍ତୁ କିଛି ଅସୁବିଧା ନାହିଁ, ମନ ମହତାମ କରୁଥିବା ଯଥା ତଥା ବିବିଧ ଧାତୁ ଲମ୍ପଟୁ ମତ ପ୍ରାଣ ନାଥସ୍ତୁ, ସେ ଲମ୍ପଟ ହୁଅନ୍ତୁ ଅନ୍ୟ ନାରୀ ପାଖକୁ ଯାଆନ୍ତୁ, ତା ଲମ୍ପଟ ଅର୍ଥକୁ ଯେଉଁ ଅର୍ଥରେ ତୁମେ କିଏ ଅର୍ଥ କରୁଛନ୍ତି କରନ୍ତୁ ପଣ୍ଡିତ ମାନେ, ଯଦି ମତ ପ୍ରାଣ ନାଥସ୍ତୁ କିଏ ଯଦି କହି ରାଧାରଣୀ ତୁମେ କେମିତି ତାଙ୍କ ଚରଣ ଆଶ୍ରୟ ନେବା ପାଇଁ ଯାଉଛ, ଇଏ ରାଧା ଭାବରେ କହୁଛନ୍ତି ନା, ମତ ପ୍ରାଣ ନାଥସ୍ତୁ, ତାପରେ ଏତିକି କହି କଣ କହୁଛନ୍ତି, ସେ ତ ଗୋଟେ ବଡ କାମ ରହିଲା, ମତ ପ୍ରାଣ ନାଥସ୍ତୁ ସ ଏବ ନା ଅପରା, ଏଇଟା ତ ବଡ ଜିନିଷ, ଏଠି ଲମ୍ପଟ ଲଗେଇଲେ କହିଲେ ନା ଲମ୍ପଟ, ସେ ଲମ୍ପଟ ଚତୁର ଦ୍ରୁତ ତୁମେ ଯେଉଁ ଶବ୍ଦର ଅର୍ଥର ଲଗା, ବା ଅନ୍ୟମାନେ ସାଧାରଣ ଭାଷାରେ କୁହନ୍ତୁ ମାନେ ଅନ୍ୟ ନାରୀ ପ୍ରତି ଆସକ୍ତଙ୍କ ଲମ୍ପଟ କୁହାଯାଏ, ରାଧାରାଣୀ ଯେଉଁ ଭାବରେ କହୁଛନ୍ତି ରାଧାରାଣୀ ସେ ଭାଷା କହିବେ, ରାଧାରାଣୀ କୁହନ୍ତି ଆମ ଭଳି ବଙ୍ଗାଳୀ କବି ଆମର ସରି ଏ ଗୋପାଳକୃଷ୍ଣ ବୈଷ୍ଣବ ସବୁ ଲେଖିଛନ୍ତି, କହେ ଲମ୍ପଟ ରସନାଗର, ସେସବୁ ଲମ୍ପଟ ବୋଲି ଡାକନ୍ତି, ତେଣୁ ତାଙ୍କର ଶବ୍ଦ ଲଗେଇଲେ କଣ, ଆଶ୍ଳିଷ୍ୟ ବା ପାଦ୍ରତାମ ବିନଷ୍ଟବା ଅଦର୍ଶନାଥ ମନମହତାମ କରନ୍ତୁ, ଦର୍ଶନ ଦିଅନ୍ତୁ ଯଥା ତଥା ବିଧା ତୁ ଲମ୍ବଟୁ ମତ ପ୍ରାଣନାଥ ସ୍ତୁ ସହେବ ନା, ସେ ହେଉଛି ମୋର ପ୍ରାଣନାଥ, ଆଉ ନ ଅପରା, ଆହୁ କେହି ହେଇପାରିବେନି, ସେ ଯାହା କଲେ ବି ମୋର ପ୍ରାଣନାଥ, ଭଗବାନ ଏଇ ଭାବଟାକୁ ଧରନ୍ତି ନା, ଭଗବାନ କଣ ଭକ୍ତମାନେ କଣ ଗୋଟେ ପାଲାର ଦଣ୍ଡି ପାଲା ପକେଇବେ କି, ଭାବିଲେ ଆଉ ଦଣ୍ଡି ପାଲା ପକେଇବେ କି, ଠାକୁରଙ୍କୁ ଏହା ଦେଲେ ଏହା ମିଳିଲା, ଦଣ୍ଡି ପାଲା ପକେଇ ଦିଏ କଣ କଣ କରନ୍ତି, ବଟକରା ପକେଇ କଣ ଦେଖିବେ, କଣ୍ଟାଟାକୁ ଦେଖୁଥିବ ନା, ଆଉ ଜିନିଷକୁ କିଏ ଦେଖିକି, ଡାଲି କିରି ଢାଳୁଥିବ ଚାମଚରେ କଣ୍ଟା ଢକାଲି ଅନେଇଥିବ, ଭଗବାନ ପାଖରେ ସେୟା କଲେ ହବ କି, ଜୀବନରେ ତୁମେ କଣ୍ଟା ଅନୁଛ କି, ସୁଖ ଦୁଃଖ କେତେ ମଣି ମିଳିଲା, ସିଏ କାମ ବାପା ଇଏ ନୁହେଁ, ଏ ପେଶି ହବା କାମ, ପେଶିଲେ ତେଲ ବାହାରୁଛି ନା ସବୁଥିରୁ, ଆଉ ଆଖୁରୁ ଆଖୁ ପେଶିଲେ କଣ ହଉଛି, ରସ ବାହାରୁଛି, ସୋରିଷକୁ ପେଶିଲେ ବାଦାମ, ତେଲ ତୁମେ ଆଉ ବାହାର କରିବ ମାନେ ପେଶିବାକୁ ପଡିବ ନା, ଆଉ ପେଶି ହବ ନା, ତୁମେ କହିବ ମୁଁ ଭକ୍ତ ହେଇଯିବି, ଏଇଟା ହବନି, ଜୀବନରେ ବହୁତ କିଛି ଲାଞ୍ଛନ ନେବାକୁ ପଡିବ, ଏଇଟା କହିଲେ ନୂଆ ଭକ୍ତ ସବୁ ଡରିକି ପଳେଇବେ, କିନ୍ତୁ ଆରାମସେ ଖାଇବା ପିଇବା ଗୋଟେ ମଶା, ଇଏ ଏତେ ପାଠ ଅଛି, ଆଉ ଏତେ ପାଠ ନାହିଁ କଣ, ଏଇଟା କଣ ଛୋଟିଆ ପାଠ, ମାଟିଟାକୁ ଦେଖୁନା ଇଟା କରୁଛନ୍ତି, ଦେଖୁନା ଇଟାରୁ ସେ ଇଟା ବେଳାକୁ ଦେଖିକି ଥରେ ଚିନ୍ତା କରୁଛନ୍ତି, ଦେଖ ଏଇ ମାଟି ପାଣି ପଡ଼ିଲେ ଧରିଲେ ପୋଡ଼ି ଦିଆହେଲା, ସେ ଦେଖ କେମିତି ହେଇଗଲା, ପକା ହେଲା ଅଗ୍ନିରେ, ଆଉ ଅଗ୍ନିରେ ପକେଇଲା ସେ ଟାଣ ହେଇଯାଉଛି, ସିଏ ବର୍ତ୍ତମାନ ଗୋଟେ ଘରକୁ ସୁରକ୍ଷା ଦେଉଛି, ସବୁ ଅଗ୍ନିରେ ପଶିବ ନା ତୁମେ, ଆଉ ଫାୟାର ଭିତରେ ପଶିବ ନା ତୁମେ, ଚଳିବ କି, ପେଶି ହେଲେ ଯାଇ ସବୁ ଜିନିଷର ସାର ବାହାରେ, ଆମେ କଣ କହିବା ମୋ ଦେହରେ ଧୂଳି ଲାଗିବନି, ମୁଁ ଅଡୁଆରେ ପଶିବିନି, ଏଠି ସଂସାର ଚାଲିବ, ସଂସାର ବି ଚାଲିପାରିବନି ନା କଣ ଭାବିଲେ, ଘର ଘର ଚଲେଇଦେବ, କାହାକୁ ଡାକିଲେ ଦେଖିବା କିଏ, ସେ ସ୍ୱାମୀ ସ୍ତ୍ରୀ ଦି ଜଣ ହଉନାହାନ୍ତି ଦେଖିବ, ସେ ଠେଲା ପେଲା ଚାଲିଥିବ, ବେଶୀ ହବ ତୁମେ କେଉଁଠି କାହାର ଜୀବନଟାକୁ, କାରଣ ସମସ୍ତଙ୍କର କର୍ମଫଳ ଅଲଗା, ଆମେ ପ୍ରାକୃତିକ ଶରୀର ଭିତରେ ରହୁଛେ, ପ୍ରାକୃତିକ ପରିବେଶ ଭିତରେ ରହୁଛେ, ସମସ୍ତଙ୍କୁ ପେଶିବାକୁ ପଡ଼ିବ, ସଂସାର ପେଶେଇକି ଲାଭ କିଛି ନାହିଁ, ସେଥିରୁ ଅନୁଭବ କିଛି ମିଳେନି, ସାଧୁ ସଙ୍ଗରେ କଣ ପେଶି ହେଲେ ବି ଏଠି ଅନୁଭବ ମିଳିବ, ସାଧୁଗୁରୁ ବୈଷ୍ଣବ ସେବା କଲେ ଜଣେ ଅନୁଭବ ମିଳିବ, ଜୀବନଟା ହଉଛି ଏହା, ଜୀବନର ସାର ହଉଛି ଏହା, କିନ୍ତୁ ରହିବ ଏଟା କେବେ ବି ତୁମେ ଏଇଟା ବାହାର କରିପାରିବନି, ଏସବୁ ସମସ୍ୟା ଗୁଡ଼ା ରହିବ, କିଏ ମୋତେ କହୁଥିଲେ ଏବେ ଏ ମତ ପ୍ରାଣନାଥସ୍ତୁ ସୈବ ନା, ଏଇ ଭାବଟା ଯେତେବେଳେ ଆମେ ପହଞ୍ଚି ପାରିବା ସେତେବେଳେ ଭଗବାନ ଆମକୁ ସ୍ୱୀକାର କରି, ମୋର ଆଉ କେହି ନାହାନ୍ତି, ମୋର କେବଳ ହିଁ ସେ ଗୁରୁ ଆଉ କୃଷ୍ଣ, ଆଉ ଯାହା ବି କଲେ ସେ ଆଶ୍ଳିଷ ପାଦ୍ରତାମ, ସେ ଯାହା ବି କଲେ ସେ ହେଉଛନ୍ତି ମୋର ପ୍ରାଣନାଥ, ଆଉ ସେ ଭାବଟା ତୁମେ ନ ଧରିପାରିଲେ କଣ ବଞ୍ଚିକି ରହିଛି, ବଞ୍ଚିକି ରହିବାଟା କଷ୍ଟ, ପରୀକ୍ଷା କର ତୁମେ, ତୁମେ ଫିଲୁ ଦର୍ଶନ ଜାଣିପାରିଥାଅ, ତୁମେ କେଉଁଠି ବି ରୁହ, ଯଦି ଏଇ ଗୋଟିଏ ଜିନିଷକୁ ତୁମେ ନ ଧରିପାରିଲ, ଗୁରୁ କୃଷ୍ଣଙ୍କୁ ନିଜର ନ କରିପାରିଲ, ଜୀବନ ବଞ୍ଚିପାରିବେନି, କାରଣ ବହୁତ ଅବଷ୍ଟାକିଲ୍। ଜୀବନଟା କେତେ ସହଜ ବୋଲି ଭାବନି, ଭକ୍ତି କଲେ ବି ସହଜ ନୁହେଁ। କାହିଁକି ନା ସବୁଠୁ ବଡ଼ ଜିନିଷ ହେଲା ଏ ଶରୀର, ଶରୀର ମନ ଯେଉଁ ରହିଛି ତାର ସବୁବେଳେ କ'ଣ ଦରକାର, ତାଙ୍କୁ କେହି ଡିଷ୍ଟର୍ବ ନ କରିବେ, ତାଙ୍କୁ ସବୁବେଳେ ଭଲ ବୋଲି କହିବେ। କିନ୍ତୁ ଭାଗବତର ସିଦ୍ଧାନ୍ତ ତା ନୁହେଁ, ନିନ୍ଦନମ ସ୍ତବ କୀର୍ତ୍ତନମ ସତ୍କାର ନିତକାରାର୍ଥେ କଲେ ବରମ। ମହାଜନ ନାରଦ ମୁନି କହିଦେଲେ ଆଉ ହେ ଯୁଧିଷ୍ଠିର, ମୁଁ କାରଣ ସେ ପଚାରେ ନା ଶିଶୁପଳା ଏତେ ନିନ୍ଦା କରୁଥିଲା, ତାକୁ କିନ୍ତୁ ଭଗବାନ ଉଦ୍ଧାର କଲେ। କାରଣ ଏଇଟା ନିନ୍ଦାଟା ପ୍ରଶଂସାଟା ମଣିଷ ପାଇଁ ଲାଗିବ, ଭଗବାନ ପାଇଁ ଲାଗିବ। ସେଠି ସେ କଥା କହୁଛନ୍ତି, ନିୟତ ସତ୍କାର କେତେବେଳେ ସତ୍କାର ମିଳିବ, କେତେବେଳେ ନିତକାର, ସ୍ତବନମ କେତେବେଳେ ତୁମ ସ୍ତବ ମିଳିବ, କେତେବେଳେ ନିନ୍ଦା ମିଳିବ। ଏଇଥିପାଇଁ କଳେବର ମିଳିଛି, ସରଟା ମିଳିଛି ଏଥିପାଇଁ। କଣ ଭାବିଲେ ବୁଝୁଛ କି, ଆଉ ସାର୍ଟିଫିକେଟ ଗୋଟେ ଭଲ ସାର୍ଟିଫିକେଟ ମୋ ପୁଅ ବାହାର କରିଦେଲି, ମୋ ଝିଅ ବାହାର କରିଦେଲି, ଆଉ ମୋର ବଡ ଗୋଟେ ଟ୍ରେଡର୍ସ ଅଛି, ସେ ସାର୍ଟିଫିକେଟ ଭୁଲ ଯା ବାପା, ଯେତେ କରିବ ତୁମ ନାଁରୁ ଗୋଟେ ଆସିବ, କଣ ଆସିବ ତା ଆଉ। ଏଇଟାକୁ ପୁରା ଫିଟ୍ କରି ମୁଣ୍ଡ ଭିତରେ ରଖିଥିବ। ଚେନ୍ନାଇ ଓଡ଼ିଆରେ ମୁଁ ଛୋଟ ପିଲାବେଳେ ସବୁ ଯାହା ଶୁଣିଛି, ବର୍ତ୍ତମାନ ସବୁ ରିଆଲାଇଜ୍ କରୁଛି ବସି ଛୋଟ ପିଲାବେଳେ। ଏ କହୁଥାନ୍ତୁ ମୁଁ ବାଟରେ ଝାଡ଼ା ଗଲେ ନାଁ ପଡ଼ିବ, ମନ୍ଦିର ତୋଳିଲେ ବି ନାଁ ପଡ଼ିବ, ହେ ତାଙ୍କ କଥା କିଏ ଶୁଣିଛି, ଜଣେ ମନ୍ଦିର ତୋଳିବା ଲୋକ କହୁନାହାନ୍ତି କି, ବାଟରେ ଯିଏ ଝାଡ଼ା ତାକୁ କହୁନାହାନ୍ତି କି, ଲୋକ କହିବେ। ଏଇ ଯେଉଁ ସ୍ୱରଟା ମିଳିଛି ଏଥିପାଇଁ ବା, ନିତକାର ଅର୍ଥେ କଲେ ବରମ, ଅର୍ଥେ କଲେ ବରମ, କଲବରଟା ମିଳିଛି ଏଥିପାଇଁ। କାହିଁକି ବ୍ୟକ୍ତିକୁ କେବଳ ଦଣ୍ଡ ଦିଆହଉଛି ଏଇ ଏହା ଦ୍ୱାରା, ଦେଖେ ସ୍ୱର କ'ଣ, ତୁ ସୁଖ ପାଇବା ପାଇଁ ଚାହୁଁଛୁ, ବଡ଼ ହେବା ପାଇଁ ଚାହୁଁଛୁ, ଦେଖେ ସ୍ୱର ଭାବଟାକୁ ନ ବୁଝିଲେ ଅଡ଼ୁଆ ହେଇଯିବ ନା, ସମୟ ଲାଗିବ, ନୂତନ ଅବସ୍ଥାରେ ଏଗୁଡ଼ାକୁ କିଛି ବୁଝି ହବନି। କିନ୍ତୁ ଜୀବନଟା ହଉଛି ଏହା, ତୁମେ କୌଣସି ଜାଗାରେ କୌଣସି ପ୍ରକାର ଜିନିଷକୁ ଯେପର୍ଯ୍ୟନ୍ତ ଗୁରୁକୃଷ୍ଣଙ୍କର ଭାବ ଏଇ ଆଶ୍ଲିଷ୍ୟ ପାଦର ତମ, ଯାହା ହେଲେ ମୁଁ ତାଙ୍କର କ'ଣ କରିବା, ତାଙ୍କ ଉପରେ ନିର୍ଭର କରିବି, ଯାହା ସୁଖ ଆସୁ ଦୁଃଖ ଆସୁ ପଡ଼ିକି ରହିବାକୁ ପଡ଼ିବ। ସେଇ ସ୍ଥିତିକୁ ଆମେ ନ ଜାଣିପାରିଲେ, ଭାବଟାକୁ ନ ବୁଝିପାରିଲେ ଆଉ ହୁଏନି। ଭାବଟା ବଡ଼ ଜିନିଷଟା ଆଉ, ବହୁତ ବଡ଼, ଏଇ ମୁଡ଼ଟା କ୍ୟାରି କରିବା ସେଟା ବଡ଼ ଜିନିଷ ନା। ଯେଉଁମାନେ ସବୁ ଆଚାର୍ଯ୍ୟ ପ୍ରଭୁପାଦ, ଏ କାଲି ପରଦିନ ମୁଁ ଦେଖୁଥିଲି ସେ କୋର୍ସରେ ପ୍ରଭୁପାଦ ସୁମତି ମହାରାଜକି ଲେଖୁଛନ୍ତି, ଦେଖ ମୁଁ ନା କାହାକୁ ଲେଖୁଛନ୍ତି, ମୁଁ ଦେଖୁଛି ବର୍ତ୍ତମାନ ଫେରିଯିବି ଭାବୁଛି, କାରଣ ମୋର ଆଉ ଭାଗ ସେଟ୍ ଘର ଭଡ଼ା ହେଉଛି, ଏ ସିଲିକି ଲେଖୁଛନ୍ତି, ଯେ ପ୍ରଥମ ଆସିକି ଯାହା ଘର ରହିଥିଲେ ଗୋପାଳ ସ୍ତ୍ରୀ ଲେଖୁଛନ୍ତି, ହଁ ସିଲି ଅଗ୍ରୱାଲକୁ ଲେଖୁଛନ୍ତି, ଦେଖ କ'ଣ କରିବା ଆଉ, ତୁମେ ମୋର ଝିଅ ଭଳିଆ ବହୁତ, କେତେ ଏମିତି କେମିତି ଲେଖୁଛନ୍ତି, କ'ଣ କରୁଛନ୍ତି, ମୋର ପଡ଼ିଲା ଆଶ୍ଚର୍ଯ୍ୟ ଲାଗୁଛି, ଜଣେ ଏତେ ବଡ଼ ମହାନ ଲୋକ କେମିତି ସେ ଲେଖୁଛନ୍ତି। ଦେଖେ ମୁଁ ବି ଷ୍ଟ୍ରଗଲିଂ କରୁଛି, ମୋର $60 ମୋତେ ପ୍ରତି ମାସ ଦେବାକୁ ପଡ଼ିବ, କିନ୍ତୁ ମୁଁ ଦେଇପାରୁନି। କିନ୍ତୁ ମୁଁ ଦେଖୁଛି ଗୋଟେ ଜିନିଷ, ଆମେରିକାରେ ସେମାନେ ଭେଜିଟେରିଆନ୍ ଲାଇଫକୁ ଭଲ ପାଉଛନ୍ତି, ଆଉ ତୁମେ ଗୋଟେ ରେଷ୍ଟୁରାଣ୍ଟ ଖୋଲ, ପ୍ରଭୁତ କହୁଛନ୍ତି, ତୁମେ ତୁମର ବି ପଇସା ଦରକାର, ତୁମେ ଗୋଟେ ରେଷ୍ଟୁରାଣ୍ଟ ଖୋଲ, ଭେଜିଟେରିଆନ୍ ରେଷ୍ଟୁରାଣ୍ଟ ଖୋଲ, 100 ଆମେ ସ୍ପାଇସେସ୍ ଜାଣିଛେ ସବୁ, ତୁମେ ରେଷ୍ଟୁରାଣ୍ଟ ଖୋଲ, ମୁଁ ତୁମକୁ ଆଇଡ଼ିଆ ସବୁ ଦେବି, ତରକାରୀ ପହିଲେ ମୁଁ ଏଠୁ କେଉଁଠୁ ଇଣ୍ଡିଆର ଲୋକକୁ ଆଣିବି, ତୁମକୁ ଏନଗେଜମେଣ୍ଟ ଦେବି, ଆଉ ମୋତେ ତୁମେ ଟିକେ ହେଲ୍ପ କର, $50-60 ମୁଁ ଦେବାକୁ ପଡ଼ିବ, ନଦେଲେ ମୋର ଭାଗବତ ବିକ୍ରି ହେଇପାରୁନି, ନହେଲେ ମୁଁ ଖୋଜୁଛି ବର୍ତ୍ତମାନ ସିଧା ଷ୍ଟିଭ୍ ସିଂ ସାଙ୍ଗରେ କଣ୍ଟାକ୍ଟ କରୁଛି, ମୁଁ ଭାରତକୁ ଫେରିଯିବି, ପାରିବିନି ଏଠି। ବହୁତ ଛାତୁ ଜୀବନରେ କେହି ବି ଭଗବାନ ଯିଏ ପାଇଛନ୍ତି, ମୁଁ ସବୁ ଦେଖୁଥିଲି ପଢ଼ିକି, ଆଗରୁ ତ ସବୁ ଖାଲି ଶାସ୍ତ୍ର ପଢ଼ୁଥିଲୁ କହୁଥିଲୁ, ଏ ଯେଉଁ ଅନୁଭବ ଗୁଡ଼ାକ ଏଇଟା ସବୁ ଏବେ ସବୁ ଦେଖିକି ଜାଣୁଛ, ଆରେ ଏ ଜୀବନଟା ଗୋଟେ ଏମିତିକା। କିନ୍ତୁ ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା କ'ଣ, ଗୁରୁଙ୍କୁ କେମିତି ଗୁରୁଙ୍କର ବାଣୀଟାକୁ ପ୍ରସାର, ସେ ମୁଡ଼ଟାକୁ ଯଦି ଧରିଦେଲା ସିଏ ଜୀବନ ବଞ୍ଚିଯିବ, ଯେ ମୁଡ଼ଟା ନ ଧରିପାରିଲା ସେ ତ ସେଇ ପୁଣି ହଇରାଣ ହବ। ଏଇ କଥାରେ ମୋ ମନରେ ପଡ଼ିଗଲା ହଠାତ୍, ଗର୍ଗାଚାର୍ଯ୍ୟ ନନ୍ଦଙ୍କର ମୁଡ଼କୁ ଡିଷ୍ଟର୍ବ କରୁନା। ଆଉ ଜୀବନରେ ସବୁବେଳେ ଗୋଟେ କଥା ମନେ ରଖିବାକୁ ପଡ଼ିବ, ଏଇ ତ ଗୋଟେ ସାଇଡ୍ ଜିନିଷ ହେଲା, ଆଉ ଗୋଟେ କଥା ଆମେ ସବୁବେଳେ ମନେ ରଖିବାକୁ ପଡ଼ିବ, ଅନ୍ୟକୁ ଆମେ ସାହାଯ୍ୟ କରିପାରୁନି, ସମସ୍ତ ଜଗତରେ କଷ୍ଟ ଅଛନ୍ତି, ମୁଁ ଯେଉଁ ଜଣଙ୍କୁ ସାହାଯ୍ୟ କରିପାରୁନି ତାକୁ ଦୁଃଖ କାହିଁକି ଦେବି, ଏ ଭକ୍ତ ଜଣେ ଯଦି ଏଇ ଭାବନା ନ ରହିଲା ତାର ଭଜନ ହବନି। ଯଦି ମୋର କାହା ସାଙ୍ଗରେ ଭଲ ସମ୍ପର୍କ ନାହିଁ, ମୁଁ ତାହେଲେ ପଡ଼ିବ ଠିକ୍ ଅଛି, ମୁଁ ମୋର ଚୁପଚାପ ରହିବି, କିନ୍ତୁ ମୁଁ ଯଦି ଜଣଙ୍କୁ ସାହାଯ୍ୟ କରିପାରୁନି ଭକ୍ତିରେ, ତାକୁ ମୁଁ ସୁଖ ଦେଇପାରୁନି, ମୁଁ କେବେ ବି ତା ପାଇଁ ପ୍ରୋବ୍ଲେମ ହବ। ଯିଏ ସବୁବେଳେ ଅନ୍ୟର ଭକ୍ତିର ବାଧକ ହେଲା, ତା ଜୀବନର ସବୁବେଳେ ଦୁଃଖ। ସେ ନିଜ ଓରିଆଟା ସବୁଠୁ ଭଲ ଭାର, ଗୋଟେ କୁହନ୍ତି ନା ମୁଁ ଓରିଆ ଆସିଲି, ଯିଏ ଓହରି ଗଲା ସେ ହେଉଛି ବଞ୍ଚିବ, ଓହରିଗଲା କ'ଣ ବୁଝିବ, ଡିସଏଗ୍ରିମେଣ୍ଟ, ତୁମେ ନିଜେ ପଳେଇ ଆସିବ, ତୁମେ ସେଫ୍ ହେଇଗଲା, ଏଇଟା ଏ ଜଗତରେ ସବୁବେଳେ ଗୋଟିଏ ନିୟମ ରଖିବାକୁ ପଡିବ, ତୁମେ ଯୁଆଡ଼େ ଜଗତରେ ଯାଅ କିଛି ଲୋକ ରହିବେ ତୁମର ସ୍ୱଭାବର ବିରୁଦ୍ଧ ଲୋକ। ଆମର ଯେଉଁ ସ୍ୱଭାବଟା ଅଛି ଆମେ ଡିସିପ୍ଲିନ୍ ଚଳାଇବା ପାଇଁ ଚାହୁଁଛି, ମୋ ଜୀବନରେ ମୁଁ କହୁଛି, ମୋ ଜୀବନରେ ମୁଁ 1000 ଲୋକଙ୍କ କଥା କହିବା ପାଇଁ ଚାହେଁ, ମୁଁ ଯାହା ଏକ୍ସପିରିଏନ୍ସ ମୁଁ କହୁଛି, ମୁଁ ସବୁବେଳେ ଚାହେଁ ଡିସିପ୍ଲିନ୍। କିନ୍ତୁ ଯେଉଁଠୁ ଯାଏ ପୁଣି ସେଭଳି ଟାଇପ୍ର ଲୋକ ହେଉଛନ୍ତି, ମୁଁ କେତେଆଡ଼ ଓଡ଼ିଶା ସାରା 50 ଜାଗା ମୁଁ ବୁଲିସାରିଲି, ସେନେ ଏକୁଟିଆ ରହୁଥିଲେ, କିନ୍ତୁ କ'ଣ କରିବ, ତୁ ଯୁଆଡ଼େ ଯାଅ ତୁ ସେଭଳି ଲୋକ ଗୋଟେ ପାଇବ। ଆରେ ଏଇଟା ଜଗତରେ ଆଜ୍ଞା ସିମ୍ପଲ ଲିଭିଂ କହିବ, ଗୋଟେ ଫେତ ରଖିବ, ତୁମେ ସେ ଆସିକି ପହଞ୍ଚିବ, ସେଟା ଲାଷ୍ଟକୁ ଧରା ହେଲା ନା, ଏସବୁ ଜିନିଷ ସମାଧାନ କିଛି କରିବନି, ବରଂ ଚାଲ ଗୁରୁ ଭଗବାନଙ୍କ ସେବା କରି ଲାଇଫ୍ଟାକୁ ପାସ୍ କର, ତୁମେ କେଉଁଠୁ କେବେ ସେଟଲ୍ କରିପାରିବନି, ଟ୍ରାଏ କର ତୁମେ ଦେଖିବ, ତୁ ଚେଷ୍ଟା କର କେବେ ପାରିବନି। ଜଗତଟା ଏଇଆ ଜଗତ ରହିବ, କିନ୍ତୁ ଗୋଟେ ଜିନିଷ ହେଲା ସବୁବେଳେ ଆମେ ଆମ ଭଜନରେ ପ୍ରୋଗ୍ରେସ ପାଇଁ ଆମେ ସବୁବେଳେ ଚେଷ୍ଟା କରିବା ମୁଁ ଅନ୍ୟର ଜଣଙ୍କର ଭଜନରେ ବାଧା ସୃଷ୍ଟି କରିବି, ମୋର ଯାହା ଲସ୍ ହେଉଛି ହଉ, ବୈଷ୍ଣବ ଅପରାଧରା କ'ଣ, ଆଉ ବୈଷ୍ଣବ ଅପରାଧର ସୂକ୍ଷ୍ମ ସଂଜ୍ଞାଟା କ'ଣ, ଖାଲି ଗାଳି ଗୁଲଜ ଦେବା ବୈଷ୍ଣବ ଅପରାଧ ନୁହେଁ, ଖାଲି ଆମେ ଗାଳି ଗୁଲଜ କହିଦେଉଛେ ନାଇଁ ନାଇଁ, ଜଣଙ୍କ ଭଜନର ବାଧା ସୃଷ୍ଟି କରିବାଟା ହେଉଛି ପ୍ରକୃତର ବୈଷ୍ଣବ ଅପରାଧ। ମାନେ ଜଣଙ୍କର ସ୍ୱଭାବ ସେ ଗାଳି ଦେଇଥିଲା କିନ୍ତୁ ତା ଅନ୍ତର ଭିତରେ କିଛି ନାହିଁ, ସେ ରିପେଣ୍ଟ କରୁଛି, କାହିଁ ମୋର ସ୍ୱଭାବଟା ଏଇଟା ଗାଳି ଗୁଲଜ କରିଦେଉଛି, ଜଣେ କିଛି କହୁନି କିନ୍ତୁ ତାର କନ୍ସପିରେସି କରୁଛି ସବୁବେଳେ ଗୋଟେ ଭିତରେ, ଏଇଟା ବୈଷ୍ଣବ ସିଭିଅର ବୈଷ୍ଣବ ଅପରାଧ। ବୈଷ୍ଣବପ୍ରଦ ସରଳ ସଂଜ୍ଞା କୁହାଯିବ କାରଣ ଆମେ ଅନ୍ୟର ଜଣଙ୍କ ମନରେ ଆଘାତ ଦଉଛି, ତା ଭଜନରେ ବାଧା ସୃଷ୍ଟି କରୁଛି, ଭଜନ କରିବା ପାଇଁ ଚାହୁଁଛି, ତାକୁ ଆମେ ଆମର ଏଭଳି ଏକ ଆଚରଣ ଯେଉଁଟାକି ତାର ଭଜନରେ ବାଧା ସୃଷ୍ଟି କରୁଛି, ଏଇଟା ବୈଷ୍ଣବପ୍ରଦରେ ଯିବ। ଜଣେ ସବୁବେଳେ ସେଥିପାଇଁ ସତର୍କ ରହିବା ଦରକାର, ମୋର ଆଚରଣ ଅନ୍ୟ ଜଣଙ୍କର ଭଜନରେ ବାଧା ନ ହଉ। ପ୍ରତ୍ୟେକ ଭକ୍ତରେ ଏଇଟା ତୁ ଠିକ ବୋଲି ସେଟା ମତଲବ ନାହିଁ, ତୁମେ ଠିକ ଅଛ ବୋଲି ଏଇଟା କହିବ ନାଇଁ ନାଇଁ, ଭୁଲ ଅଛି ବୋଲି କହିବ ସେ ଭୁଲ କରୁଛି ବୋଲି ନାହିଁ, ତା ଭଜନ ବାଧା ହେଲା ତୁମକୁ ରିଆକ୍ସନ୍ ନେବାକୁ ପଡିବ, କହି ମୁଁ ସେ ଭୁଲ କରୁଛି ମୁଁ କହିବି ନାହିଁ, କହିଲେ ତୁମେ ରିଆକ୍ସନ୍ ନେବ ନା, କାହିଁକି ନା ତୁମର ଦ୍ୱେଷ ରହୁଛି, ଭୁଲ କଥା କହିଲେ ତୁମର ଦ୍ୱେଷ ରହୁଛି, ଯେମିତି ଷ୍ଟୁଡେଣ୍ଟ ଷ୍ଟୁଡେଣ୍ଟ କହିବ ଦୋଷ ରହିବ ନା, ଟିଚର ଦୋଷ ରହିବେ କି, ଟିଚର ଗୁରୁ ଯେତେବେଳେ କହିବେ ତାର ଦୋଷ ରହିବେନି, ଗୁରୁ ତାର କ'ଣ, ଗୁରୁ ଶିଶୁକୁ ଦ୍ୱେଷ ରଖି କୁହନ୍ତିନି, ତାର ମଙ୍ଗଳ ପାଇଁ କୁହନ୍ତି, ସେ ତେଣୁ ତୁ ଏଇଟା ଭୁଲ କରୁଛୁ, ତାର ଅର୍ଥ ନୁହେଁ ତା ଘୃଣା କଲେ ତା ସହିତ ଗୋଟେ ଶତ୍ରୁତା କଲେ ନାହିଁ, କିନ୍ତୁ ଆମ ସ୍ତରରେ ଆମେ ଯେତେବେଳେ କହିବା କ'ଣ ହବ, ଆମେ ତା ଭୁଲଟା ଦେଖିଲେ ସେ ମାନିବନି, ସେଟା କ'ଣ ଆମର ଏନ୍ମିଟି ରହିଲା, କିନ୍ତୁ ଗୁରୁଙ୍କର ସେ ଏନ୍ମିଟି ରହିବେନି, ଗୁରୁ ତାର ଅନ୍ୟ ଗୁଣକୁ ଦେଖୁଛନ୍ତି, ସେ ଦୋଷଟାକୁ ଦେଖୁନାହାନ୍ତି, କିନ୍ତୁ ଆମେ ଯେତେବେଳେ ଦେଖିବା କେବଳ ସେ ଦୋଷଟା ଦେଖାହବ, ତାର ଗୁଣ ଦେଖା ହବ, ଏଥିପାଇଁ ଅନ୍ୟର ଭଜନ ପଥରୁ ଆମେ ସବୁବେଳେ ଦୂରେଇକି ରହିବା ଦରକାର, ତା ଭଜନ କିନ୍ତୁ ଆମେ ବାଧା ସୃଷ୍ଟି କରିବା। ଏସବୁ ପ୍ରିନ୍ସିପଲ ବହୁତ ଫିଲୋସଫି ତୁମେ ଜାଣିପାର, ବ୍ରହ୍ମଚାରୀ ହେଇପାର, ଗୃହସ୍ଥ ହେଇପାର, କିନ୍ତୁ ବହୁତ ସୂକ୍ଷ୍ମ ଜିନିଷ ରହିଛି, ସେଇଟା ତୁମେ ନ ଧରିପାରିବ, ତୁମ ଅନ୍ତର୍ଗତ ନିର୍ମଳ ରହିବନି। ଭଗବାନଙ୍କୁ ପାଇବା ଗୋଟେ ବହୁତ ବଡ଼ ଜିନିଷ, ପ୍ରଭୁଙ୍କୁ ପାଇବାକୁ ପଡିବ ନା ତୁମକୁ, ଯେ ଜଗତର ଆଧାର ସେ କେଉଁ ଜାଗାରେ ରହିବେ ତାକୁ ଚିନ୍ତା କର, ଆମେ ଗୋଟେ ଘରେ ରହୁଛେ ନିଟ୍ ଆଣ୍ଡ କ୍ଲିନ୍ ଘର, ଭଗବାନ କେଉଁ ଜାଗାରେ ରହିବେ, ସେ ହୃଦୟଟା କେମିତି ହେଇଥିବା ଦରକାର, ଏତେ ଯାହାର ଛନ୍ଦ କପଟ ଈର୍ଷା ଦ୍ୱେଷ ରହିବ ତା ହୃଦୟରେ ଭଗବାନ କେମିତି ରହିବେ, କେବେ ବି ରହିବେ ନା, ପ୍ରଭୁ କେମିତି ଉଚ୍ଚାରିତ ହେବେ, ହେବେ ବି ନିକେ କେବେ ବି ହେବେନି, ସେଥିପାଇଁ ସବୁବେଳେ ଆମ ଜୀବନଟାକୁ ଏମିତି ଆମେ କିଛି ଜାଣିବା ଦରକାର, ବ୍ୟବହାର ଶିଖିବା ଦରକାର, ଯେ କେମିତି କାରଣ ଏଗୁଡ଼ା ଆସେ, ଏଇଟା ଲାଇଫରେ ଆସିଯିବ ଜିନିଷ, ଗୋଟେ ଭୁଲ ଠିକ କହିବା ନାଇଁ ନାଇଁ, ସେମାନଙ୍କୁ ଆଗଲା ପ୍ରୀତିପୂର୍ଣ୍ଣ, ମୋ ଚୈତନ୍ୟ ମହାପ୍ରଭୁ ଦୁଇଟି ଜିନିଷ ଦେଇଛନ୍ତି, ପ୍ରୀତିପୂର୍ଣ୍ଣ ବ୍ୟବହାର, ଯୁକ୍ତିଯୁକ୍ତ କଥା, ଯୁକ୍ତିଯୁକ୍ତ କଥା ସମସ୍ତେ କହିପାରିବେ କିନ୍ତୁ ପ୍ରୀତିପୂର୍ଣ୍ଣ ବ୍ୟବହାର ସମସ୍ତେ କରିପାରିବେନି, ଯୁକ୍ତିଯୁକ୍ତ କଥା କହିବା ପାଇଁ ଜଗତର ସବୁ ଲୋକ ଅଛନ୍ତି, କର୍ମୀ ବି ଯୁକ୍ତିଯୁକ୍ତ, ବାବାଜୀ ଠକେଇ ଦେଉଛି ନା, ଆଉ ତୁମେ ଏଇଟା ଭୁଲ କଲ, ହଁ ତୁ ଯୁକ୍ତିଯୁକ୍ତ କଥା କହିପାରିବ କିନ୍ତୁ ପ୍ରୀତିପୂର୍ଣ୍ଣ ବ୍ୟବହାର କହିପାରିବନି, ସେଥିରେ ଯଦି ଦେଖୁଛ ତୁମେ ପ୍ରୀତିପୂର୍ଣ୍ଣ ବ୍ୟବହାର କରିପାରୁନ, ସେଠି ଯୁକ୍ତିଯୁକ୍ତ କଥା କୁହନି, କାହିଁ ଯୁକ୍ତିଯୁକ୍ତ କଥା କହିଲା ମାନେ ସେ ତ ଗ୍ରହଣ କରିବନି, ଆଉ ତୁମ ଉପରେ ରିଆକ୍ସନ୍ ଆସିବ, ତୁ ଉଡ୍ରେଇକି ପଳେଇ ଆସ, ତୁମର ସ୍ୱଭାବ ଯଦି ପ୍ରୀତିପୂର୍ଣ୍ଣ କାହା ସହିତ ସମ୍ବନ୍ଧ ସ୍ଥାପନ କରିପାରୁନ, ତାହେଲେ ଯୁକ୍ତିଯୁକ୍ତ କଥା କହିବା କିଛି ଆବଶ୍ୟକ ନାହିଁ, ତୁମେ ତୁମର ତା ଭାବକୁ ତୁମ ଭାବକୁ ତୁମେ ନିଜ ପାଖରେ ରଖ, କାରଣ ଯଦି ପ୍ରୀତିପୂର୍ଣ୍ଣ ଭାବରେ ସମ୍ବନ୍ଧ ଆମେ ରଖିବା ତାହେଲେ ଯୁକ୍ତିଯୁକ୍ତ କଥା କହିବା ତାହେଲେ ସେ ଗ୍ରହଣ କରିବ। ମହାପ୍ରଭୁ ପ୍ରିନ୍ସିପଲ ସେ ନା, ମହାପ୍ରଭୁ ଯେତେ ମାୟାବାଦୀକି ଡିଫିଟ୍ କରିଛନ୍ତି ସବୁ ଏଇ ପ୍ରିନ୍ସିପଲ, ଆମେ କ'ଣ ଶିଖିଲେ ମହାପ୍ରଭୁ ପାଖରୁ, କହିଲେ ଯୁକ୍ତିଯୁକ୍ତ କଥାଟା ଶିଖିଲେ ଆଉ ପ୍ରୀତିପୂର୍ଣ୍ଣ ବ୍ୟବହାର ଶିଖିପାରିଲେ, ଏଥିପାଇଁ ଆମେ ସବୁ ପରାସ୍ତ ହେଇଯାଉଛୁ, ସମସ୍ତଙ୍କର ଏଇଟା ପ୍ରୋବ୍ଲେମ, ଏଇଟା ହିଁ ଜଣେ ଶୁଦ୍ଧ ଭକ୍ତଙ୍କର ବହୁତ ବଡ଼ ସମ୍ପତ୍ତି, ଆମକୁ ଏଇ କାହାର ଭାବରେ ଆମେ ଜଣେ ଗୋଟେ ବାଧା ସୃଷ୍ଟି ନ କରିବା, କାହାର ଜୀବନର ପଥରେ ବିଶେଷ କରି ଭକ୍ତି ପଥରେ ଅନ୍ୟର କେବେ ବି ଆମେ ଗୋଟେ କଣ୍ଟକିତ ନ କଣ୍ଟକ କଣ୍ଟା ନ ହେବା, ଏଇଟାକୁ ସବୁ ଭକ୍ତ ଚିନ୍ତା କରିବା ଦରକାର। ଯଦି ଭଜନରେ କିଏ ପ୍ରୋଗ୍ରେସ ଚାହୁଁଛି ସବୁବେଳେ ଚିନ୍ତା କରିବ ମୁଁ ମୋ ପାଇଁ କିଏ କଷ୍ଟ ପାଉଛି କି, ସେଇଟାକୁ ସେ ଚିନ୍ତା କରିବ, ନହେଲେ ସେ ଭଜନ କରିପାରିବନି। ତୁମେ କେତେ ରାଇଟ୍ ଠିକ୍ ରହିଥାଅ, ତୁମ ଦ୍ୱାରା ଗୋଟେ ଯିବ ଉଦ୍ବେଗ ପାଉଛି ନା, ତେଣୁ ସେଇଟାକୁ ତୁମେ ଚିନ୍ତା କରିବାକୁ ପଡ଼ିବ, ମୋର କ'ଣ କଲେ ଅନ୍ୟ ଜଣେ ଯିବ ଉଦ୍ବେଗ ନ ହେବ। ସେ ଚୈତନ୍ୟ ଭାବ ମନା କରିଦେଲା ନା, ଆଉ ଚଉଷଠି ଅଙ୍ଗ ଭିତରୁ ପ୍ରାଣୀ ମାତ୍ର କାୟ ମନ ଉଦ୍ବେଗ ନା ଦେବେ, ପ୍ରାଣୀ ମାତ୍ରକୁ କୌଣସି ଜୀବକୁ କଷ୍ଟ ଦେବନି, ସବୁ ଜୀବନ୍ତରେ ଭଗବାନ ଅଛନ୍ତି ନା। ଯେ ତୁମେ ନ ଚଳିପାରୁଛ ତୁମେ ତୁମେ କୁଆଡ଼େ ହେଲେ ପଳାଅ, କାହାକୁ ବାଧା ସୃଷ୍ଟି କରେନି, କିନ୍ତୁ ସ୍ୱଭାବ ଆମେ ନ ଛାଡ଼ିବା, ଯୁଆଡ଼େ ଯିବା ବି ସେଇ ପ୍ରୋବ୍ଲେମ ଅଛି। ଆମର ଛାଡ଼ିବାଟା ବଡ଼ ମ୍ୟାଟର ନୁହେଁ, ଆମର ଜିନିଷ ହେଉଛି ନିଜକୁ ରେକ୍ଟିଫାଏ କରିବା, କେଉଁ ହିସାବରେ ମୁଁ ଭଜନ ପଥରେ କେମିତି ମୁଁ ଚଳିବି। ଆଉ ସେଥିପାଇଁ ସରଳ ଜିନିଷ ଗୁଡ଼ା କେତେଟା ସରଳ ପ୍ରିନ୍ସିପଲକୁ ଆମେ ତ ବହୁତ ଫିଲୋସଫି ଡିସ୍କସନ କରୁଛେ, ଗୋଟେ ଗୋଟେ ପଏଣ୍ଟ ଆସୁଛି କ'ଣ ଭଗବାନ କହୁଛନ୍ତି ଆମେ କହୁଛୁ, କିନ୍ତୁ ସରଳ ଜିନିଷଟା ଗୋଟେ ରହିଲା, ନିଜର ଆନ୍ତରିକ ଭାବଟାକୁ ଶୁଦ୍ଧ କରିବାର ଅଛି। ମୁଁ ହେଉଛି ପ୍ରଭୁଙ୍କର, ଗୁରୁକୃଷ୍ଣଙ୍କର ମୁଁ ସେବା କରିବି, ଶୁଦ୍ଧ ଭକ୍ତଙ୍କର ସେବା କରିବି, ଆଉ ସବୁବେଳେ ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ମହାପ୍ରଭୁଙ୍କୁ ତାଙ୍କୁ ପ୍ରଭୁ ମୁଁ ଚାହୁଁଛି ଆପଣଙ୍କର ସେବା କରିକି ଜୀବନଟା କଟେଇବି, ସେଥିପାଇଁ ମୋର ତ ସବୁ ଅଯୋଗ୍ୟତା, ଆପଣ ମୋତେ କେମିତି ବଞ୍ଚା। ଏଇଟା ସିମ୍ପୁଲ ପ୍ରେୟାର, ଏଥିରୁ ସବୁ ଜିନିଷ ଷ୍ଟାର୍ଟ ହେବ। ଆଗେ ତୁମର ପିଓର ଡିଜାଇନ୍ ସବୁ ସେଇ ଜିନିଷଟା ସବୁ ଲଗେଇବେ, ତୁମର ପିଓର ଡିଜାଇନ୍ ନାହିଁ ସକ୍ସେସ ତୁମ ପାଖକୁ ଆସିବନି। ଆଗେ ଗୋଟେ ଶୁଦ୍ଧ ଭାବନା କର, ମୋ ଜୀବନ ସାରା ମୁଁ ପ୍ରଭୁଙ୍କୁ କେମିତି ମୁଁ ସେବା କରିବି, ଜଣେ ଶୁଦ୍ଧ ଭକ୍ତଙ୍କୁ କେମିତି ପ୍ରସନ୍ନ କରିବି, ତାହେଲେ ସକ୍ସେସ କଥା ପରେ ଚିନ୍ତା, ଆମେ ଆଗେ ସକ୍ସେସ ଚିନ୍ତା କରୁଛେ, ମୋତେ କେମିତି ସଫଳତା ମିଳିବ ନା, ସଫଳତା ଆଗେ କେହି କେବେ ପାଇପାରନ୍ତିନି। ଆଗେ ଭାବନାଟାକୁ ଜଣେ ଶୁଦ୍ଧ କରନ୍ତି, ତା ଭାବନାଟା ଶୁଦ୍ଧ ରହିବା ଦରକାର। ଭାବନା ଶୁଦ୍ଧ ରହିଲେ ତୁମ ପାଇଁ ଅବଷ୍ଟାକିଲ କିଛି ନାହିଁ, ମୁଡ଼ଟା ତୁମର ଠିକ ରହିଲା ଅବଷ୍ଟାକିଲ କିଛି ନାହିଁ, ଅବଷ୍ଟାକିଲ ଜଗତରେ ଅଛି, ତୁମେ ଯେଉଁଠି ଯାଇ ପହଞ୍ଚିବ ତୁମ ଭଗବାନ ସେମିତି ସ୍ଥାନ ଦେଇଦେବେ, ସେମିତି ସପୋର୍ଟ ଆସିବ, ସେମିତି ସେବା ଆସିବ, କିଛି ଅସୁବିଧା ନାହିଁ। ତ ଭାବଟାକୁ ଶୁଦ୍ଧ ରଖିବାକୁ ପଡ଼ିବ, ମୁଁ କାହାର କଷ୍ଟ ଦେବିନି, କାହାକୁ ଏ ପଲିଟିକାଲ ଜିନିଷରେ ମୁଁ ମୁଣ୍ଡ ପୁରେଇବିନି, ମୁଁ ଚାହୁଁଛି ଭଗବାନଙ୍କର ସେବା କରିକି ଚଳିବି, ଠିକ୍ ଅଛି, ଭଗବାନ ତୁମେ ବ୍ୟବସ୍ଥା କରିବେ। କେତେଟା ଯିବ ଚାହୁଁଛନ୍ତି ଭଗବାନଙ୍କର ସେବା, କେତେଟା ଯୁଗ ଯିବ ଚାହୁଁଛନ୍ତି ନିର୍ମଳ ଅନ୍ତରରେ ଠାକୁରଙ୍କ ସେବା କରିବା ପାଇଁ, ଜଣେ ଯଦି କାମନା କରିବ ଭଗବାନ କାହିଁକି ପୂରଣ କରିବେ। ଏଇଟା ହେଉଛି ପ୍ରଥମର ସିଡ୍ସ, ହରେ କୃଷ୍ଣ ମହାମନ୍ତ୍ର ତୁମେ ଜପ କର, ଦୀକ୍ଷା ନିଅ, ବ୍ରାହ୍ମଣ ଦୀକ୍ଷା ନିଅ, ସେବା କର, ଯାହା କର, ତୁମ ସିଡ୍ ମଞ୍ଜିଟା ଯେତେବେଳେ ଠିକ୍ ନାହିଁ, ତୁମେ ହଜାର ପାଣି ଦେଲେ ବି କ'ଣ ହବ, କିଛି ହବନି। ତ ଭାବନାଟା ଶୁଦ୍ଧ କରିପାରୁନୁ ନା, ଭାବିଲେ ବୁଝୁଛ ନା ନାହିଁ, କାହିଁ ଭକ୍ତ ମୁଁ ହେଇଛି, ସେଇଟା ପ୍ରଥମେ ବୁଝିବାକୁ ପଡ଼ିବ, ମୋର ଭକ୍ତ ହବାର କାରଣଟା କ'ଣ। ଶୁଦ୍ଧ ଭାବନାଟା ତୁମର ହୃଦୟ ଭିତରେ ସୃଷ୍ଟି ନ ହେଇପାରିଲା, ଆଉ କ'ଣ ଶ୍ରବଣ କୀର୍ତ୍ତନ ଗୁଡ଼ାକ ସବୁ ଏଇଟା ସବୁ ନେକ୍ସଟ ଷ୍ଟେପ୍ ଜିନିଷ ନା, ତୋ ଭାବନାଟାକୁ ଶ୍ରବଣ କୀର୍ତ୍ତନଟା ଫିଡ଼ଅପ୍ କରେ। ତୋର ଯଦି ଭାବନାଟା ରହିଛି ମୁଁ ଏଇଟା ପାଇବି, ତାହେଲେ ଶ୍ରବଣ କୀର୍ତ୍ତନ ଯୋଉଟା କରୁଛ ତୁମେ ସେଗୁଡ଼ା ସବୁ ସବୁଗୁଡ଼ା ସିଆଡ଼କୁ ଲଗେଇବ, ତୁମ ଭାବନାଟା ରହୁଛି ନା ମୁଁ ଏଇଟା କରିବି, ଯାହା ଶ୍ରବଣ କୀର୍ତ୍ତନ କରେ ତୁମେ ତୋ ଭାବନାଟାକୁ ସିଆଡ଼କୁ ଟାଣିକି ନବ ସବୁ ନା। ଆମର ଭାବନାଟା କ'ଣ କେବଳ ଗୋଟିଏ ଗୋଟେ ଚେତନ ଭାବ ଭାବନାଟା କହିଦେଲ ନା, ଜନ୍ମନି ଜନ୍ମନେଶ୍ୱରେ ଭଗତାଦ ଭକ୍ତିର ହେତୁ କୀତ, ମୋର କିଛି ଆବଶ୍ୟକ ନାହିଁ, ମୁଁ ଜନ୍ମ ଜନ୍ମ ଆପଣଙ୍କର ସେବା କରିବି। ଯେ ପ୍ୟୁର ଡିଜାୟର ଏଇଟା, ଶୁଦ୍ଧ ଭାବନାଟା ଏଇଟା, ଆମ ସବୁବେଳେ ସଙ୍ଗରେ ଭଗବାନଙ୍କ ସଙ୍ଗରେ, ଭକ୍ତର ସଙ୍ଗରେ, ଭଗବାନଙ୍କର ସେବା, ଭଗବାନଙ୍କର ପ୍ରାର୍ଥନା, ଏଇଟା ପ୍ରାର୍ଥନା କରିବାକୁ ପଡ଼ିବ, ମୁଡ଼ଟାକୁ ଜାଣିବାକୁ ପଡ଼ିବ। ଆଚାର୍ଯ୍ୟଙ୍କର ମୁଡ଼ଟାକୁ ଆମେ କ୍ୟାରି କରିପାରୁନି ମାନେ ବହୁତ ଡିଫିକଲ୍ଟ ଅଛି, ଆମେ ସବୁବେଳେ ନିଜକୁ ଦେଖିଲେ ହବନି, ସମାଜକୁ ଦେଖିଲେ ହବନି, ଅନ୍ୟକୁ ଦେଖିଲେ ହବନି, ସବୁବେଳେ ଆଚାର୍ଯ୍ୟଙ୍କୁ ଦେଖିବାକୁ ପଡ଼ିବ, ସେମାନେ କେମିତି କେମିତି ତାଙ୍କ ଜୀବନରେ ସେମାନେ ଗୁରୁଙ୍କର ଭାବକୁ ଧରିକି ଆଜି ଆଗେଇଛନ୍ତି, ବୈଷ୍ଣବଙ୍କର ଆଚାର୍ଯ୍ୟମାନଙ୍କର ତାଙ୍କର ଭାବକୁ ସେମାନେ କ୍ୟାରି କରିକି ଆଗକୁ ଯାଇଛନ୍ତି। ନନ୍ଦ ମହାରାଜଙ୍କର ଭାବକୁ ବୁଝିପାରୁଥିଲେ କିଏ, ଗର୍ଗାଚାର୍ଯ୍ୟ, ସେ ଚାହୁଁଥିଲା ଆରେ ଆରେ ଆଙ୍କର ଗାଢ଼ତା ରହିଛି, କୃଷ୍ଣ ପ୍ରେମର ଯେଉଁ ଗାଢ଼ତା ବାତ୍ସଲ୍ୟ ରସର, ସେଥିରେ ମୁଁ ପ୍ରବେଶ କରିପାରିବିନି, ଆଉ ଡିଷ୍ଟର୍ବ ବି କରିବିନି। ଯିଏ ଏତେ ବଡ଼ ଲୋକ ନା, ଯେଉଁମାନେ ଯେତେ ମହାନ ହୁଅନ୍ତି ସେମାନଙ୍କର ଏଇଟା ହେଉଛି ଲକ୍ଷଣ, ଏଇଟା ତାଙ୍କର ଲକ୍ଷଣ, ସେ ଅନ୍ୟର ଗୋଟେ ଭାବକୁ ଡିଷ୍ଟର୍ବ କରିବା ପାଇଁ କେବେ ଦେବେନି, କାରଣ ତାଙ୍କର ଗୋଟେ ଉପଲବ୍ଧି ଆସିଥିବ, ଗୋଟେ ଜୀବ କ'ଣ ଭଗବାନଙ୍କର ଅଂଶ, ତା ହୃଦୟରେ ଭଗବାନ ଅଛନ୍ତି, ସେ ତା ମୁଡ଼ଟାକୁ ଡିଷ୍ଟର୍ବ କରିବାକୁ ଦିଅନ୍ତି, କିନ୍ତୁ ତାର ଅର୍ଥ ନୁହେଁ ଯେ ଜଣେ କନିଷ୍ଠ ଅଧିକାରୀ ସ୍ତରରେ ସିଏ କହିବେ ମୁଁ ଯେଉଁଟା ଚାହୁଁଛି ମୁଁ ସେଇଟା କରିବି ନାହିଁ, ନା ତୁମର ଭାବନାଟା ଶୁଦ୍ଧ ହେଇନି, ତୁମର ଭାବନାଟା ଶୁଦ୍ଧ ହେଇନି, ସେଥିପାଇଁ ଗୁରୁ ତୁମକୁ ଶାସନ କରିବେ, ବୈଷ୍ଣବମାନେ କହିବେ ନାଇଁ ତୁମର ଅଦର ଡିଜାୟର୍ସ, ତୁମକୁ ଫ୍ୟାସିଲିଟି ଦେଲା ମାନେ ତୁମେ ଅଦର ଡିଜାୟାର ଲାଗିଯିବ। ଗୋଟେ ଭକ୍ତକୁ ତାକୁ ସେବା ଦେବ ନା ସେ କ'ଣ କରିବ? ସେ ପ୍ରଜଳପ କରିବ ନହେଲେ ଶୋଇବ ନହେଲେ ଅଧିକା ଭୋଜନ କରିବ ଗସିପିଂ କରିବ, ଏହା ହିଁ କରିବ। ସେ ଭୋଜନ କରିପାରିବନି, ତାର କ'ଣ ଭୋଜନ ଜାଣିଲାଣି କି? ମୁଁ ଭୋଜନଟା କ'ଣ ସେ ଜାଣିଲାଣି କି? ସେ କେବଳ ଗୋଟେ ଭଲରେ ବଞ୍ଚିବ, ଆରାମସେ ଖାଇପି କିନ୍ତୁ ମୁଁ ଜୀବନଟା କଟେଇଦେବି, ଆଚୁର ଆଇବିନି, ସଂସାରଟା ବଡ଼ କଷ୍ଟ। ତାର ଷ୍ଟାଣ୍ଡାର୍ଡଟା ଷ୍ଟାର୍ଟ ହୁଏ ନା, ସେ ଭୋଜନ ଜାଣିନି, ତାକୁ ତୁ ଫ୍ୟାସିଲିଟି ଦେବନି, ଭକ୍ତି ତାକୁ ସେବା ଦେବନି, ସେ ମେଟେରିଆଲ ଫ୍ୟାସିଲିଟି ଉଠେଇବ। ତେଣୁ ସାଧୁଗୁରୁ ତାକୁ ଏନଗେଜମେଣ୍ଟ ଦିଅନ୍ତି, ତାର ଅର୍ଥ ନୁହେଁ ତାର ମୁଡ଼କୁ ଡିଷ୍ଟର୍ବ କରୁଛନ୍ତି, ତାର ଅର୍ଥ ସେୟା ନୁହେଁ। କିନ୍ତୁ ଜଣେ ମହାନ ପୁରୁଷ ହେଇଯାଆନ୍ତି, ସେ ସବୁବେଳେ ଅନ୍ୟର ମୁଡ଼ଟାକୁ ଜାଣିପାରନ୍ତି, ସେଥିପାଇଁ ସେ କାହା ମନରେ କଷ୍ଟ ଦେବେନି, ଦୋଷ ତାଙ୍କ ଭିତରେ ନାହିଁ। ଆଉ ବିଶେଷ କରି ନନ୍ଦ ମହାରାଜଙ୍କର ବାତ୍ସଲ୍ୟ ପ୍ରେମର କଥା ଜାଣିକି ସେଠି ସେ କହୁଛନ୍ତି, ତସ୍ମାଦୟମ୍ କୁମାରୟମ୍ ନାରାୟଣ ସମ ଗୁଣେ ଶ୍ରିୟା କୀର୍ତ୍ତାନୁଭାବେନ ତତ୍କର୍ମ ଶୂନ ବିସ୍ମୟ। ନନ୍ଦ ତାଙ୍କ ତତ୍କର୍ମ ଶୂନ ବିସ୍ମୟ, ତାଙ୍କ କର୍ମରେ କୃଷ୍ଣଙ୍କର କର୍ମରେ କେହି ବିସ୍ମୟ ହବନି, କାହିଁକି ନା ବିସ୍ମୟ ସମସ୍ତେ ହେଇଯାଇଛନ୍ତି, ଆବା ଭବିଷ୍ୟତରେ ବିସ୍ମୟ କାର୍ଯ୍ୟ ସବୁ କୃଷ୍ଣ କରିବେ। ସେଥିପାଇଁ ଆଗରୁ ନନ୍ଦ ମହାରାଜଙ୍କୁ କହିଦେଉଛନ୍ତି କିଏ ଗର୍ଗାଚାର୍ଯ୍ୟ, ସେଇ ବଚନଟା ବର୍ତ୍ତମାନ କହୁଛନ୍ତି। ଗର୍ଗାଚାର୍ଯ୍ୟଟା ମୋତେ କହିଥିଲେ କୃଷ୍ଣଙ୍କ କର୍ମରେ କେବେ ବିସ୍ମୟ ହବନି, ନା କାହିଁକି ହେବେନି? ତସ୍ମାତ୍ ନନ୍ଦ କୁମାର ଅୟମ୍, ତସ୍ମାତ୍ ନନ୍ଦ କୁମାର ଅୟମ୍ ନାରାୟଣ ସମଗୁଣୀ। ଗର୍ଗାଚାର୍ଯ୍ୟ କହିଲେ ନନ୍ଦ ମହାରାଜଙ୍କୁ, ନନ୍ଦ ମହାରାଜ ବର୍ତ୍ତମାନ ସେଇଟା କହୁଛନ୍ତି, ହେ ନନ୍ଦ ଅୟମ୍ କୁମାର ଏଇ ପୁତ୍ର ନାରାୟଣ ସମଗୁଣୀ, ତୁମ ପୁତ୍ର ହଉଛନ୍ତି କାହାର ଗୁଣ? ନାରାୟଣ ସମ ଗୁଣେ ନ ତୁ ନାରାୟଣ, ନାରାୟଣଙ୍କର ଯେଉଁ ଯେଉଁ ଗୁଣ ଅଛି ଯଦି କହିଦେଇଥାନ୍ତେ ଏ ନାରାୟଣ ବୋଲି, ତାହେଲେ ନନ୍ଦ ମହାରାଜ ଭାବରେ ଏଇ ମୁଡ଼ କଥା ପଡ଼ିଥିଲା ନା, ମୁଡ଼ ଡିଷ୍ଟର୍ବ ହେଇଯିବ, ସେ ସମ ଶବ୍ଦ ଲଗାଇଦେଲେ, ସେ ନାରାୟଣ କହିଲେ ନାଇଁ ନାରାୟଣ ସମ ଗୁଣେ। ଭଗବାନଙ୍କୁ ଯେତେବେଳେ ସ୍ତୁତି କରୁଛନ୍ତି, ଦେଖ ଭାଗବତରେ ଯେତେବେଳେ ସ୍ତୁତି କରାଯାଉଛି, ସମସ୍ତେ ବ୍ରହ୍ମ ସ୍ତୁତି କରୁଛନ୍ତି ଭଗବାନଙ୍କୁ, ନିଜର ଆପଣ ଭଗବାନ ବୋଲି ଇନ୍ଦ୍ର ସ୍ତୁତି କରୁଛନ୍ତି, ସମସ୍ତେ ଭଗବାନ ବୋଲି କହୁଛନ୍ତି। କିନ୍ତୁ ଗର୍ଗାଚାର୍ଯ୍ୟ ଲୋକ କହୁଛନ୍ତି, ସେ ପ୍ରିଚିଂ କରୁଛନ୍ତି କାହାକୁ? ନନ୍ଦ ମହାରାଜ। ନନ୍ଦ ମହାରାଜଙ୍କର ଭାବରେ ଯେମିତି କୌଣସି ବ୍ୟାଘାତ ନ ଆସୁଛି ସେଭଳି ପ୍ରିଚିଂ କରୁଛନ୍ତି। ତସ୍ମାତ୍ ନନ୍ଦ କୁମାର ଅୟମ୍, ଏଠି ପ୍ରମାଣ ମିଳିଗଲା କୃଷ୍ଣ ହେଉଛନ୍ତି ନନ୍ଦଙ୍କର ପୁତ୍ର ବୋଲି। ନନ୍ଦାତ୍ମଜମ୍ କୁମାର ଅୟମ୍, ଏ ତୁମର ପୁତ୍ର, କାରଣ ଦୁଇ ଜାଗାରେ ଭଗବାନ ଏକା ସାଙ୍ଗରେ ଆବିର୍ଭାବ ହେଇଥିଲେ। ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ, ଏ ଯେଉଁ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରୁଛେ ଏକା ସାଙ୍ଗରେ, ଏକା ସାଙ୍ଗରେ ଦେବକୀର ବସୁଦେବ ଦେବକୀ କାରାଗାରରେ ଥିଲାବେଳେ ଆବିର୍ଭାବ ହେଇଥିଲେ, ନନ୍ଦ ଘରେ ବି ଆବିର୍ଭାବ ହେଇଥିଲେ ନନ୍ଦ ପୁତ୍ର। ସେଥିପାଇଁ ବସୁଦେବଙ୍କର ଯେଉଁ ପୁତ୍ର, ସେ ଆସିକି ଯେତେବେଳେ ଆସି ନନ୍ଦଙ୍କର ପାଖରେ ପହଞ୍ଚିଲେ ଏକା ହେଲେ, କାରଣ ଦୁଇ ଜଣ ଯାକ ଜଣ କହିବାଟା କେମିତି ସମ୍ଭବ ହେଲା? ଆରେ ଦୁଇ ଜଣଙ୍କ ପୂର୍ବ ଇତିହାସ ସମୟ ଦେଖିବ, ଦୁଇ ଜଣ କୃଷ୍ଣଙ୍କ ପୁତ୍ର ରୂପରେ ପାଇବା ପାଇଁ କାମନା କରିଛନ୍ତି, ଭଗବାନ ଦୁଇ ଜଣଙ୍କର କାମନା ପୂର୍ଣ୍ଣ କରିଛନ୍ତି। ତସ୍ମାତ୍ ନନ୍ଦ କୁମାରୟମ୍ ନାରାୟଣ ସମଗୁଣେ, ଏ ତମ ପୁତ୍ର ନାରାୟଣ ସମଗୁଣେ, ଗୁଣରେ କାହା ସହିତ ସମାନ? ନ ତୁ ନାରାୟଣ, ଇଏ ବୁଝୁଛନ୍ତି କ'ଣ? ନାରାୟଣ ନୁହନ୍ତି, ନାରାୟଣ ଭଳିଆ ଗୁଣ ଅଛି, ତାମାନେ ଜଣେ ମହାପୁରୁଷ। ଏ ମହାପୁରୁଷ ଶବ୍ଦଟା କାହାକୁ ପାଖରେ ଲାଗେ? ଏ ନାରାୟଣ ଭଳିଆ ଯାହାଙ୍କର ଗୁଣ, ଭଗବାନ ଭଳିଆ ଜଣେ ମହାପୁରୁଷ। ଆଉ ଏଠି ଚକ୍ରବ୍ୟାସ ସେଟା ଲେଖିଲେ, ହେ ନନ୍ଦ ତସ୍ମାତ୍ ଅୟମ୍ କୁମାର ଇତି ଗର୍ଗୋକ୍ତେନ କେବଳ ମୟମ୍ ମମେବ କୁମାର ଅପି ନ ତୁ ଯୁଷ୍ମାକମ୍ ଅପି ଇତି ତେ ଅସ୍ମିନ୍ ଐଶ୍ୱର୍ଯ୍ୟ ଦୃଷ୍ଟେ ଅପି ବାତ୍ସଲ୍ୟମ୍ ପ୍ରତିଦିନମ୍ ଆଶି ଶତଂଶ ନ ତ୍ୟଜାମି ଇତି ବିବକ୍ଷତେ। ଦେଖ ନନ୍ଦ, ଇଏ କେବଳ ଆମର ପୁତ୍ର ନୁହନ୍ତି, ତୁମର ମଧ୍ୟ ପୁତ୍ର। ତସ୍ମାତ୍ ନନ୍ଦ କୁମାର ଅୟମ୍, ଇଏ ତୁମର ପୁତ୍ର, ତାଙ୍କୁ କେବେ ହେଲେ ଏଠି କହୁଛନ୍ତି ଐଶ୍ୱର୍ଯ୍ୟ ଦୃଷ୍ଟ ବି ବାତ୍ସଲ୍ୟମ୍, ତାକୁ କେବେ ଐଶ୍ୱର୍ଯ୍ୟ ଦୃଷ୍ଟିରେ ଦେଖିବ ନାହିଁ। ତାଙ୍କ କହିବାର ତାତ୍ପର୍ଯ୍ୟ ଏଇଟା, କେବେ ଭାବିବନି ଇଏ ହେଉଛନ୍ତି ଭଗବାନ ବୋଲି। କ'ଣ? ଭଗବାନ ସମ ଗୁଣେ, ଭଗବାନ ପାଖରେ ଯେଉଁ ଯେଉଁ ଗୁଣ ଥାଏ, ଭଗବାନ ପ୍ରସନ୍ନ ହେଇକି ତୁମକୁ ଗୋଟେ ଏଭଳି ପୁଅ ଦେଇଛନ୍ତି, ସେଭଳି ଗୋଟେ ମହାପୁରୁଷ ତାଙ୍କ ପାଖରେ ସେ ସେଇ ଗୁଣ ଗୁଡ଼ିକ ଅଛି, ମୁଡ଼କୁ ଡିଷ୍ଟର୍ବ କରୁନାହାନ୍ତି। ତୁମେ ସବୁକିଛି କରିକି ଜଣଙ୍କର ଯଦି ଭାବଟାକୁ ବିଗାଡ଼ିଦେଲ, ସରିଲା। ଆମର କ'ଣ ହେଉଛି, ଆମର ଗୋଟେ ସେଇଟା ହେଉଛି ନା, ଆମେ ସେବା କରୁଛେ, ସବୁକିଛି କରୁଛେ, କିନ୍ତୁ ଭଗବାନଙ୍କର ଭାବର ପ୍ରତିକୂଳ ଜିନିଷଟା ଆମେ ସବୁ କରିଦେଉଛେ, ଗୁରୁ ବୈଷ୍ଣବଙ୍କର ଭାବର ପ୍ରତିକୂଳ ଜିନିଷଟା। ସେଥିପାଇଁ ଆଚାର୍ଯ୍ୟ ମାନେ ପ୍ରସନ୍ନ ହୁଅନ୍ତି। ଆମେ ସବୁ ବାହାରେ ସବୁ ସେବା କଲେ, ସବୁକିଛି କଲେ, କିନ୍ତୁ ଆଚାର୍ଯ୍ୟମାନଙ୍କର ଭାବଟା କ'ଣ, ସେ ତାଙ୍କ ବଚନରେ ସବୁ ଲେଖିଦେଇଗଲେ ବୈଷ୍ଣବ କେମିତି ହେବ ଜଣେ, ସେଇଟା ତ ତାଙ୍କ ଭାବଟାକୁ ଆମେ ନ ଧରିପାରିଲେ, ଆଉ ସେ ଖୁସି ହେଲେନି ଆଉ କ'ଣ। ତା ଅନୁଷ୍ଠାନଟା ଚାଲିଛି, ଗୁରୁଙ୍କର ସେବା ନାମରେ ଆମେ ଗୁରୁଙ୍କର ସେବା କରୁଥିବା, ଯଦି ଗୁରୁଙ୍କର ମୁଡ଼ଟାକୁ ଆମେ କ୍ୟାରି ନ କରିପାରିଲା, ତାହେଲେ ଗୁରୁ ବି ଖୁସି ହେଲେ, ଲାଭ କ'ଣ ହେଲା। ସ୍ତ୍ରୀ ରୋଷେଇ କରୁଛି, ତାର ବହୁତ ବହୁତ ପ୍ରକାର ରୋଷେଇ କଲା, ତାର ମନ ମନ ଖୁସି ହେଇ ତାର ପାଞ୍ଚଟା ଆଇଟମ୍ କରୁଛି, ତୁମକୁ ଭଲ ଲାଗିଲା, ତୁମେ ସେ ଜିନିଷ ଖାଅ, ତାର ମନ କ'ଣ, ମୁଁ ସେବା କଲି, ଆଉ କଲି ତୁମେ କଲା କ'ଣ, ସେ ତ ଖାଉନା ସେ ଜିନିଷଟା ଖାଅ ଶୁଣିଲା। ସେଇଭଳିଆ ଭକ୍ତିରା ସେ ଆମେ କରୁଛେ, କିନ୍ତୁ ଆମେ ଯେପର୍ଯ୍ୟନ୍ତ ଆଚାର୍ଯ୍ୟମାନଙ୍କର ଭାବ, ଆଚାର୍ଯ୍ୟ ଗୁରୁବର୍ଗଙ୍କର ଭାବକୁ ଆମେ ବୁଝିପାରିଲେ, ସେମାନେ କ'ଣ ଚାହାନ୍ତି ଜଣେ ଭକ୍ତ ନିକଟରୁ, ସେ କିନ୍ତୁ ପ୍ରସନ୍ନ ହେବେ। ଭକ୍ତ କ'ଣ କରିବା ଦରକାର, ସେଟା ସିଏ ଶାସ୍ତ୍ରର ଆଉ କ'ଣ, ଶାସ୍ତ୍ରର ଭାବର ଉଦ୍ଗାର ନା, ଭାଗବତରେ ସୁଖଦେବଙ୍କର, ବ୍ୟାସଙ୍କର, ନାରଦଙ୍କର ଯେତେ ସମ୍ବାଦ ହେଲା ସେତେ ଭକ୍ତଙ୍କର ଉଦ୍ଗାର, ସେମାନଙ୍କର ଭାବଟା ସେଠି ପ୍ରକଟ ହେଇଛି ନା। ଆଉ ଭାଗବତ କ'ଣ, ସମସ୍ତଙ୍କ ଭକ୍ତର ଭାବଟା ଏଥିରେ ଦିଆହେଇଛି, ଏଥିପାଇଁ ମହାନ ଗ୍ରନ୍ଥ। ପ୍ରତ୍ୟେକ ନାରଦ ଯେତେବେଳେ କହୁଛନ୍ତି ଯୁଧିଷ୍ଠିରଙ୍କୁ, ତାଙ୍କ ଭାବଟା ରହିଲା, ବ୍ରହ୍ମାଦଳ ନାରଦଙ୍କୁ କହୁଛନ୍ତି ତ ତାଙ୍କ ଭାବଟା ରହିଲା, ସୁଖଦେବ ପରିକୀତଙ୍କୁ କହୁଛନ୍ତି ତାଙ୍କ ଭାବଟା ରହିଲା, ସେ ଶ୍ଳୋକ କହିଛନ୍ତି ତାଙ୍କ ଭାବଟାକୁ ସେଥିରେ ଆସିଛି। ସେଥିପାଇଁ ଲେଖା ହଉଛି କ'ଣ, ଶ୍ରୀ ଶୁକ ଉବାଚ, ତାଙ୍କ ଭାବଟା କୃଷ୍ଣ ଲୀଳା କହିବା ପତ୍ର ପରେ ଦେଖିବ ସବୁବେଳେ ସୁଖଦେବ ପରିକୀତ ମହାରାଜ ଗୋଟେ କଥା କହୁଥିବେ, ଷ୍ଟେଟମେଣ୍ଟ ଦେଉଥିବେ, ସେଇଟା ହଉ ସେ ଷ୍ଟେଟମେଣ୍ଟ ସବୁଠୁ ଇମ୍ପୋର୍ଟାଣ୍ଟ କହୁଥିବେ, କହୁଥିବେ ନା ପରିକୀତ ତୁମେ ଦେଖିଲ କିଭଳି କୃଷ୍ଣ ଲୀଳା କଲେ, ଲୀଳାଟା ବର୍ଣ୍ଣନା ସାରିବ ବର୍ତ୍ତମାନ ପରୀକ୍ଷିତ ସୁଖଦେବଙ୍କର ଗୋଟେ ଷ୍ଟେଟମେଣ୍ଟ ରହିଲା ପ୍ରତି ପରୀକ୍ଷିତଙ୍କ ପ୍ରତି, ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ସେଠି ତାଙ୍କ ମୁଡ଼ଟାକୁ ସେ ଦେଉଛନ୍ତି, ଏଷ୍ଟାବ୍ଲିସ୍ କରୁ ତାଙ୍କ ମୁଡ଼ଟା କ'ଣ, ସେ ସୁଖ କରୁଛନ୍ତି ପରୀକ୍ଷିତ, ତୁମେ ଏଇଟାକୁ ଧରିବାକୁ ପଡ଼ିବ। ତସ୍ମାତ୍ ନନ୍ଦ କୁମାରୟମ୍ ନାରାୟଣ ସମଗୁ ନାହିଁ, ଦେଖ ତୁମେ କେବେ ଐଶ୍ୱର୍ଯ୍ୟ ଦୃଷ୍ଟିରେ କୃଷ୍ଣଙ୍କୁ ଦେଖିବନି। ବାତ୍ସଲ୍ୟ ପ୍ରତିଦିନମ୍ ଆଶିଷ ଶତମ ଚ ନ ତ୍ୟଜ୍ୟାମ, ପ୍ରତିଦିନ ଶହଶହ ଆଶୀର୍ବାଦ ଦେବ, ଏଇଟା କେବେ ଛାଡ଼ିବନି। ମାନେ ନନ୍ଦଙ୍କର ଭାବକୁ ଦେଖିକି କହୁଛନ୍ତି, ଦୁଇଟା କଥା କହୁଛନ୍ତି, ନାରାୟଣ ସମଗୁଣ, ଏଇଟା କହିଦେଲେ ସିନା ପୁଣି ଚିନ୍ତା କଲେ, ନାରାୟଣ ସମଗୁଣ କହିଦେଲି କାଳେ କୃଷ୍ଣ ଆଜି ପ୍ରଣାମ କଲା ପରେ ନନ୍ଦ ମହାରାଜ ଆଉ କାଳେ ତାଙ୍କୁ ଆଶୀର୍ବାଦ ଦେବେନି, ନଦେଲେ କୃଷ୍ଣ ଡିଷ୍ଟର୍ବ ହେବେ। ଇଏ ବିଶ୍ୱନାଥ ଯୋଉଟା କହୁଛି, ନା ନା ଆଜିଠାରୁ ଶହେ ଶହେ ଆଶୀର୍ବାଦ ତାଙ୍କୁ ଦବ, ଆଶିଷ ଦବ, ଆଶିଷ ଦବ, ନାରାୟଣ ସମଗୁଣ କହିଦେଲ ନା, କେବେ ଐଶ୍ୱର୍ଯ୍ୟ ଦୃଷ୍ଟିରେ ଦେଖିବନି, ଇଏ ଜଣେ ମହାପୁରୁଷ ତୁମ ଘରେ ଆସିଛନ୍ତି, କିନ୍ତୁ ତାଙ୍କୁ ଆଶୀର୍ବାଦ ଦବ। ନାରାୟଣ ଆବେଶ୍ୟନ୍ ନ ତ୍ୱୟମ୍ ନାରାୟଣ, ଇଏ ନାରାୟଣ ନୁହନ୍ତି, ନାରାୟଣଙ୍କର ଆବେଶ ତାଙ୍କ ପାଖରେ ଅଛି। ସମଗୁଣ ଯୋଉ ଶବ୍ଦଟାକୁ ଚକ୍ରବେଦ ବ୍ୟାଖ୍ୟା କଲେ, ଇଏ ନାରାୟଣ ନୁହନ୍ତି, ଇଏ ହଉଛି ନାରାୟଣଙ୍କର ଆବେଶ, କାରଣ ନନ୍ଦ ମହାରାଜ ନାରାୟଣ ଜାଣିଦେବେ, କୃଷ୍ଣ ବି ଭଲ ଲାଗିବନି ନା, କୃଷ୍ଣ ଆସିଛନ୍ତି ତାଙ୍କୁ ସୁଖ ଦେବା ପାଇଁ ପୁତ୍ର ରୂପେ, ସେ ପୁତ୍ର ରୂପରେ ଚାହିଁଛନ୍ତି ନାରାୟଣଙ୍କର ଆବେଶ। ଯଥା ସୂର୍ଯ୍ୟକାନ୍ତି ଶିଲାପି ସୂର୍ଯ୍ୟ ସମେତ ଉଚ୍ୟତେ ତସ୍ମାତ୍ ଅୟମ୍ ନ ଈଶ୍ୱର ନାପି ନିକୃଷ୍ଟ ଜୀବ କିନ୍ତୁ ଲୋକ ଉତ୍କର୍ଷଣ କୋପି ଅସ୍ମତ୍ କୁଲ ଭୂଷଣ। ସାଙ୍ଗେ ସାଙ୍ଗେ ଗୋଟେ ଉଦାହରଣ ଦେଇଥିଲେ, ସୂର୍ଯ୍ୟକାନ୍ତି ଶିଳା ଗୋଟେ ଅଛି, କ'ଣ ଆମେ ତ ଜାଣିନୁ କେବଳ ଶାସ୍ତ୍ର ଦେଖିବା, ସୂର୍ଯ୍ୟକାନ୍ତି ଶିଳା, ସୂର୍ଯ୍ୟକାନ୍ତି ଶିଳା ମାନେ ସୂର୍ଯ୍ୟଙ୍କର ଯେମିତି ରୂପ, ତାଙ୍କର ଯେମିତି କ'ଣ କୁହାଯାଏ, କିରଣ ଯେମିତି ବିଚ୍ଛୁରିତ କରନ୍ତି, ସୂର୍ଯ୍ୟକାନ୍ତି ଶିଳାରେ ପଡ଼ିଲେ ସେ ସେଭଳି ଦେଖାଯାଆନ୍ତି, ସେ ଶିଳାରେ ଦେଖାଯାଉ ସତ୍ୟ ଯେଭଳି ସୂର୍ଯ୍ୟ ଅଛନ୍ତି, ଏଇଠି ସୂର୍ଯ୍ୟ ଉଦୟ ହେଇଛନ୍ତି, ଏଇଟା ସୂର୍ଯ୍ୟକାନ୍ତ ଶିଳା କୁହନ୍ତି। ସୂର୍ଯ୍ୟକାନ୍ତ ଶିଳା ସୂର୍ଯ୍ୟ ନୁହନ୍ତି, ଏ ସୂର୍ଯ୍ୟଙ୍କର ଆବେଶ ବା ପ୍ରତିଫଳନ ସେଠି ପଡ଼ିଛି, ସେଇଭଳିଆ ବୁଝିବ। କୃଷ୍ଣ ନାରାୟଣ ନୁହନ୍ତି, କିନ୍ତୁ ନାରାୟଣଙ୍କର ଆବେଶ ଯେ ସୂର୍ଯ୍ୟକାନ୍ତି ଶିଳାରେ ସୂର୍ଯ୍ୟ ପଡ଼ିଲା ପରେ ସେ ସୂର୍ଯ୍ୟଙ୍କ ଭଳି ଜଣାପଡ଼ୁଛନ୍ତି, ପ୍ରତିଫଳିତ ହେଉଛି ସେଭଳି। କୃଷ୍ଣଙ୍କର ଯେଉଁ ଯେଉଁ ଗୁଣ ତୁମେ ଦେଖିବ ସେଟା କୃଷ୍ଣଙ୍କର ଗୁଣ ନୁହେଁ, ସେଟା ନାରାୟଣଙ୍କର ଆବେଶ, ତୁ ବୁଝିବ। ସେଥିପାଇଁ ଗର୍ଗାଚାର୍ଯ୍ୟ ନନ୍ଦ ମହାରାଜ ବିଲକୁଲ ଡିଷ୍ଟର୍ବ ନଥିଲେ, ଅକାଶୁରକୁ ମାରିଦେଲେ, ପୁତନାକୁ ମାରିଦେଲେ, ହଁ ନାରାୟଣ ଆବେଶ ହେଇଥିବେ ଆଜି ବୋଧେ, ଆଉ ଆବେଶ କ'ଣ ବାବୁଲେ ବୁଝୁଛ ନା ନାହିଁ, କ'ଣ ବୁଝିବ, ହଁ ଏମିତି ଘରଟା ତମେ ଛାତ ପଡ଼ିବ, ସେଇ ଆବେଶ ସେଇଠି ରହିଛି ନା, ଆଉ କେମିତି ମିସ୍ତ୍ରୀ ଆସିବ, ସେ କାଳିଆ କୁଟା ଆସିବ, ତା ବାପା କେମିତି ପଟା ବାଡ଼ିବ, ସିମେଣ୍ଟ ଆସିବ, ତୁମର ମୁଣ୍ଡରେ ଏଇଟା ରହିଲା, ଏଇଟା ଆବେଶ କୁହାଯାଏ, ମୁଣ୍ଡରେ ଯୋଉଟା ଘୁରୁଛି ସେଇଟା ହଉଛି ଆବେଶ। ମୁଣ୍ଡରୁ ଯୋଉଟା ସବୁବେଳେ 24 ଘଣ୍ଟା ରହିଲା ଆବେଶ ଆଉ ସେ କଥାଟା ଆବେଶ ସେଟା ଗୋଟେ ଆବେଶ ଆଉ ଗୋଟେ ଆବେଶ କ'ଣ ଯଦି ଦେଖିଛ ବାସୁଳି କୁହନ୍ତି କ'ଣ ଗାଁ ଗହଳିଲା ସେଟା କୁହନ୍ତି ଗୋଟେ କ'ଣ ଲାଗିଲା କାଳିସି କୁହନ୍ତିନି କାଳିସି ଲାଗିବ ଆଗରୁ 17 ସବୁ କାଳିସି ଆସୁଥିଲେ ନା ଆଉ ଗୋଟେ ଗୋଟେ ମିଛ ଆସନ୍ତି ଖାଲି ଗୋଟିଏ ସେ ମିଛର ପଇସା ପାଇବା ନେଇ ସେ ଖାଲି ମିଛର ସେ ଗୋଟେ ସ୍ତ୍ରୀ ଲୋକଟା ଅଛନ୍ତି ମିଛରେ କହି ଏଗାର ମୁଣ୍ଡକୁ ଗରିବ ଆଣି ଭଳିଆ କ'ଣ ନା ଆଇଲା ଆଉ ପୋଲିସ କେତେବେଳେ ଧରି ପିଟା ପିଟା କରିଛି ଗାଁ ଲୋକ ବି ବାଡ଼ ପିଟା କରନ୍ତି ଜଣେ ଜଣେ 17 ତାଙ୍କ ଦେହରେ ଦେବୀ ଆସନ୍ତି ସବୁ କହିଦିଅନ୍ତି ସେ ବ୍ୟକ୍ତିଟା ତା ଦେହରେ ଦେବୀଟା ଆବେଶ ହେଇଗଲା ଏଟା ଆବେଶ ମାନେ ସେ ଦେବୀର ଶକ୍ତିଟା ପ୍ରବେଶ କଲା ଆବେଶ କୁହାଯାଏ ଏଟା ଆବେଶ ଭଗବତ ଆବେଶ ଅବତାର ଦୁଇ ପ୍ରକାର ଜୀବ ସନ୍ଦେଶ ବ୍ୟାଖ୍ୟା କରିଛନ୍ତି କେବେ କେବେ ଭଗବାନଙ୍କ ଶକ୍ତି ପୂର୍ଣ୍ଣ ଆବେଶ ହୁଏ କେତେବେଳେ ଅଳ୍ପ ଆବେଶ ନନ୍ଦ ମହାରାଜଙ୍କୁ ବୁଝାଉଛନ୍ତି ନନ୍ଦ ତୁମର ପୁତ୍ର ନାରାୟଣ ନୁହନ୍ତି ନାରାୟଣଙ୍କର ଆବେଶ କିଏ ନନ୍ଦ କ'ଣ ବୁଝିଲେ ଲୋକତର କର୍ମ କୋପି ଅୟମ୍ ନ ତୁ ନିକୃଷ୍ଟ ଜୀବ ନନ୍ଦ ତୁମେ କେବେ ଭାବିବନି କୃଷ୍ଣ ହେଉଛନ୍ତି ନିକୃଷ୍ଟ ଜୀବ ବୋଲି ନାରାୟଣଙ୍କର ଆବେଶ ଅଛି ନନ୍ଦ କ'ଣ ବୁଝିଲେ ନା କୃଷ୍ଣ ନିକୃଷ୍ଟ ଜୀବ ନୁହନ୍ତି ସାଧାରଣ ପିଲା ଜନ୍ମ ହେଇଛନ୍ତି ସେମିତି ନୁହନ୍ତି ମୋର ପୂର୍ବର ଭଲ କର୍ମ ଯୋଗୁଁ ମୁଁ ଏମିତି କର୍ମ କରିଛି ବର୍ତ୍ତମାନ କ'ଣ ହେଇଛି ନା କୋ ବି ମତ୍ କୁଲଭୂଷଣମ ହେବ ଆମ କୂଳରେ କିଏ ଜଣେ କୁଳଭୂଷଣ ଜନ୍ମ ହେଇଛନ୍ତି ମୋର ପୂର୍ବର କ'ଣ ଗୋଟେ ଭଲ କର୍ମ ଥିଲା ନନ୍ଦ ମହାରାଜ ଯେତିକି ବୁଝିଲେ ଭଗବାନ ବୋଲି ବୁଝିବେନି ତାଙ୍କ ଭିତରେ ପ୍ରବେଶ କରିପାରିବେନି କୌଣସି ଭାବ ତା ଅନ୍ତର ଆଉ ନନ୍ଦ ଇଏ ବି ଗର୍ଗାଚାର୍ଯ୍ୟ ବି ଡିଷ୍ଟର୍ବ କରାଉନାହାନ୍ତି ସେଥିରେ ନାରାୟଣ ସମ ଗୁଣେ କହିଲେ ନାରାୟଣ ବୋଲି ଆଉ ଶ୍ରୀ କୀର୍ତ୍ତନ ଭାବେନେ ତତ୍କର୍ମ ସୁନ ବିସ୍ମୟ ନାରାୟଣଙ୍କ ଭଳି ତାଙ୍କର ଐଶ୍ୱର୍ଯ୍ୟ ତାଙ୍କର କର୍ମ ଐଶ୍ୱର୍ଯ୍ୟ ବି ସେଭଳିଆ ତାଙ୍କର କର୍ମ ବି ସେଭଳିଆ ତାକୁ କେବେ ବିସ୍ମୟ ହବନି ବରଂ ଶହ ଶହ ଆଶୀର୍ବାଦ ତୁମେ କରିବ ଏଟା କହୁଛନ୍ତି କାହାକୁ ନନ୍ଦ ମହାରାଜ ଗର୍ଗାଚାର୍ଯ୍ୟ କହିଥିଲେ ନନ୍ଦ ମହାରାଜଙ୍କ ନାମକରଣ ବେଳେ ନନ୍ଦ ମହାରାଜ ବର୍ତ୍ତମାନ କହୁଛନ୍ତି ବ୍ରଜବାସୀମାନଙ୍କୁ ବ୍ରଜବାସୀମାନେ ବୁଝିଦେଲେ ଯେ ନନ୍ଦଙ୍କର ପୁଅକୁ ଆମେ ଯୋଉ ଭଗବାନ ବୋଲି ଭାବୁଥିଲେ ଗୋବର୍ଦ୍ଧନ ଧାରଣ କରେ ସେ ଭଗବାନ ନୁହନ୍ତି ଏଇ ତ ଗର୍ଗାଚାର୍ଯ୍ୟ କହିଛନ୍ତି ଆଉ ସେଠୁ କୌଣସି କୁଳଭୂଷଣ ଆସନ୍ତି ନନ୍ଦଙ୍କର ପୂର୍ବ ଭାଗ୍ୟରୁ ଆମ ବ୍ରଜକୁ ସୁରକ୍ଷା ଦେବା ପାଇଁ ଠାକୁର ବେଳେବେଳେ ତାଙ୍କ ଦେହରେ ନାରାୟଣ ତାଙ୍କ ଦେହରେ ଆଉ ପଶି ଯାଉଛନ୍ତି ଆଉ ସେ ପଶିକି ଗୋବର୍ଦ୍ଧନ ଧରିଥିଲା ଆଉ ଇଏ କ'ଣ ସେ ନ ପୋଷୁଛନ୍ତି ସେ ହେଇ ଚୋରି କରୁଛି ବଦମାସୀ କରୁଛି ସେଇଟା ଆଉ ସତ କଥା ଆଉ କ'ଣ ଚାଲିଯିବା ଆଉ ପଳେଇଲା ଆଉ କ'ଣ ସରଳ ଲୋକ ନା ସରଳ ଲୋକ ଯେ ସିଏ ବେଶୀ ଆଗ ପଛ ହୁଏନି ଗୋଟେ କଥାଟାକୁ ସେ ଜଣେ ବିଶ୍ୱାସ କରେ ଯେ ସରଳ ନୁହେଁ ସବୁ କଥାଟା ଘାଣ୍ଟିବ ଏଟା 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 କ'ଣ ହେଇଥିବ ଏଟା କ'ଣ ହେଇଥିବ ସେଗୁଡ଼ାକ ଭକ୍ତି କରିପାରିବେ ଜଣଙ୍କୁ ସରଳ ତ ବିଶ୍ୱାସ କର କ'ଣ ଅଛି ସେ ଯଦି ଠକେ ଠକଟା ତୁ ବିଶ୍ୱାସ କର କାରଣ ସରଳ ଲୋକ ତ ଯେତେ କହିଲେ ସେ ବିଶ୍ୱାସ କରିବେ ତୁ କାହାକୁ ବିଶ୍ୱାସ କରିବ ନା ସେ କେବେ ଠକିବନି ସରଳ ଲୋକ କେବେ ଠକେନି ସରଳ ଲୋକ ପାଖରୁ ସମସ୍ତେ ଠକି ଯାଆନ୍ତି ଏଟା ଭୁଲ ଧାରଣା ମୁଁ ସରଳ ହେଇଗଲେ ମୋତେ ଲୋକ ଠକି ନାଇଁ ନାଇଁ ସରଳ ଲୋକକୁ କେହି ସଂସାରରେ ଠକିନାହାନ୍ତି ସମସ୍ତେ ସରଳ ଲୋକ ପାଖରୁ ଠକିଛନ୍ତି ତା ପାଖରେ ଭଗବାନ ରହିଛନ୍ତି ପ୍ରଭୁ ତା ପାଖରେ ରହିଛନ୍ତି ତାକୁ କେହି ତୁମେ ଚିଟିଂ କରିପାରିବେନି ତୁମେ ଭାବୁ ତ ମୁଁ ଠକେଇ ଦେଇଗଲି ତୁମେ ଠକେଇ ନା ତୁମେ ଯାଇ ଠକିକି ପଡ଼ିବ ଠକିଯିବ ବୁଝିବ ସେ ସରଳ ଲୋକ ବୁଝିଦେଲେ ବୁଝିଦେଇକି ତାଙ୍କର ଫେରିବେ ଆଉ ବରଂ ଏଇଟା ଶୁଣିଦେଲା ପରେ ନନ୍ଦଙ୍କୁ ଆଉ ଉପହାର ସବୁ ଦେବେ ନନ୍ଦ ତୁମେ ଏତେ ବଡ଼ କଥା ଲୁଚେଇ କେମିତି ରଖିଛ କହିନ କେମିତି ଆମେ ଗୋଟେ କାହ୍ନାଙ୍କୁ ଏମିତି ଭାବୁଛୁ ତାପରେ କୃଷ୍ଣ ତାର ନଥିବେ କୃଷ୍ଣବାସୀ ଗୋଚାରଣରୁ କୃଷ୍ଣଙ୍କୁ ବି ସବୁ ବସ୍ତ୍ର ଦେଇକି କାହ୍ନା ତୁ ଏମିତି ଆସୁଛୁ ଏମିତି ପିଲା ଆମେ ଜାଣୁ ତଥା ନାରାୟଣ ପଶିଯାଉଛନ୍ତି ରେ ମଝିରେ ମଝିରେ ତୁ ସେନେ ଗୋବର୍ଦ୍ଧନ ଧରୁଛୁ ଇଏ କରୁଛୁ ସରଳ ଲୋକ ନା ସରଳ ଯିଏ ସରଳ ସେ ସରଳ ସବୁବେଳେ ଆଉ ଭଗବାନ ପାଇବା ପାଇଁ ହେଲେ ବୁଦ୍ଧି ଆଉ ଗୋଟେ ସରଳ ଦୁଇଟା ହଉଛି ଓଲଟା ଜିନିଷ ଜାଣିଛ ନା ନାଇଁ ବୁଝିପାରୁଛନ୍ତି ନା ସରଳ କାହା କୁହନ୍ତି ଆମର କୁହନ୍ତି ଆମର ଓଡ଼ିଆରେ ଯୋଉ ସରଳ ଲୋକ କାହା କୁହନ୍ତି ଯାହାର ବେଶୀ ବୁଦ୍ଧି ମୁଁ ଏଇଟା ସରଳ ଲୋକଟା ନାହିଁ ନାଇଁ ନାଇଁ ଆମର ଏଟା ଗୋଟେ ବଡ଼ କଷ୍ଟ ଜିନିଷ ସବୁଠୁ ଇଣ୍ଟେଲିଜେଣ୍ଟ ହବାକୁ ପଡ଼ିବ ସରଳ ହବାକୁ ପଡ଼ିବ ସବୁଠୁ ବୁଦ୍ଧି ନହେଲେ ତୁମେ କିନ୍ତୁ ଭଗବାନଙ୍କର ଭଜନ କରିବ ଏଣେ କ'ଣ କୁହାଲ ଯେଇ ଜନ କୃଷ୍ଣ ଭଜେ ସେପଟ ଚତୁର ଏଣେ ଚତୁର ଶବ୍ଦ ଲାଗିଲା ଏଣେ ସରଳ ଲାଗିଲାଣି ଚତୁରଟା ସରଳ କେମିତି ହବ ମୋତେ କୁହ ଏଣେ କୁହ ସରଳତା ବୈଷ୍ଣବତା ସେଣେ କୁହ ଯେଇ ଜନ କୃଷ୍ଣ ଭଜେ ସେପଟ ଚତୁର ଚତୁର ଲୋକ କୃଷ୍ଣ ଭଜନ କରିବେ କିନ୍ତୁ ଏଟାକୁ ସରଳତା ହଉଛି ବୈଷ୍ଣବତା ତାମାନେ ତୁମକୁ କ'ଣ ହବାକୁ ପଡ଼ିବ ଚତୁର ହବାକୁ ପଡ଼ିବ ମାନେ କୃଷ୍ଣ ଭଜନ ପାଇଁ ସବୁଠୁ ମୋଷ୍ଟ ଇଣ୍ଟେଲିଜେଣ୍ଟ ପର୍ସନ୍ ତୁମେ ହବାକୁ ପଡ଼ିବ କିନ୍ତୁ ତୁମର ସବୁଠୁ ଏସେନ୍ସିଆଲ କ୍ୱାଲିଟି କ'ଣ ରହିବା ଦରକାର? ସରଳ। ବିଶ୍ୱାସ କର, ତୁମେ କେବେ କୃଷ୍ଣ ଠକେଇବେ। ତୁମେ ସବୁବେଳେ ବିଶ୍ୱାସ କରିବ, ଗୁରୁ ବୈଷ୍ଣବ ବିଶ୍ୱାସ କରିବ, ଭଗବାନ ବିଶ୍ୱାସ କରିବ, ତୋ କା ତୁମେ କାହିଁ ଠକିବ? କେବେ କେହି ସରଳ ଲୋକ କେହି ଠକି ପାରନ୍ତି, କେବେ ବି ପରୀକ୍ଷା କରିଥିବ ଦେଖା, ତୁମେ ବି କେବେ ସରଳ, ତୁମେ କେବେ ଠକିବନି। ତୁ ତେଣୁ ବିଶ୍ୱାସ କର। ଆଉ ଯେଉଁମାନେ ଆଜି ଠକିଛନ୍ତି ସେମାନେ କାହାକୁ ବିଶ୍ୱାସ କରନ୍ତିନି। ବିଶ୍ୱାସ କରିବା ଲୋକ ତୁମେ କହିବ ବିଶ୍ୱାସ କରିବା ଠକିଗଲେ, ତୁମେ ଠକିବ ଦେଖ, ତୁମେ 10 ଜଣ ଲୋକ ଆସି ତୁମେ 100 ଟଙ୍କା ଯାଇଥିବ, 1,00,000 ଆସି ପହଞ୍ଚିବ, ଠକିବନି କେମିତି? ସରଳ ହବା ଦରକାର। ଗୌତମ ସେନ ଭଗବାନଙ୍କୁ ଭଲ ପାଉଥିଲେ, କେତେ ଗୋଟେ ଯୋଗ୍ୟତା, କିନ୍ତୁ ବହୁତ ସରଳ ଥିଲେ। ନନ୍ଦ ମହାରାଜ ବି ସେୟା, ବ୍ରଜବାସୀ ବି ସେୟା, ଗର୍ଗା ଯଦି ଜାଣିକି ତାଙ୍କ ଭାବ ହିସାବରେ କଥା କହିଥିଲେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାଣ।